ते वासुदेवाय ॐ नमो भगवते वासुदेवाय श्रीमद्भागवतम दशम स्कंद 44 अध्याय श्लोक 29 गोपान वयस्यान कृष्य गोपान वयस्यान कृष्य तेई संसृज बीज हतु तेई संसृज बीज हतु बाद्यमानेषु तुर्जेषु बाद्यमानेषु तुर्जेषु बलगन्तौ ऋतु बलगन्तौ ऋतनु पुरौ बलगन्तौ ऋतनु पुरौ गोपान वयस्यान आकृष्य तेई संसृज्य विजर्हतु बाद्यमानेषु तुर्जेषु बलगन्तौ ऋतनु पुरौ गोपान वयस्यान आकृष्य तेई संसृज्य विजहतु बाद्यमानेषु तुर्जेषु बलगन्तौ ऋतनु पुरौ गोपान वयस्यान आकृष्य तेई संसृज्य विजहतु बाद्यमानेषु तुर्जेषु बलगन्तौ ऋतनु पुरौ ତେଣୁ ଆମେ କାଲି ଯେଉଁଠି କଥାକୁ ବିଶ୍ରାମ ଦେଇଥିଲେ 28 ନମ୍ବର ଶ୍ଳୋକରେ କଥାକୁ ଆମେ ବିଶ୍ରାମ ଦେଇଥିଲେ ଚାଣୁର ମୁଷ୍ଟିକ କୁଟ ଷୋଳ ତୋଷଳ ଏ ପାଞ୍ଚ ଜଣ ମଲ ଯେତେବେଳେ ହତ୍ୟା ହୋଇଗଲେ ସେତେବେଳେ ଆଉ ସବୁ ଯେତେ ଥିଲେ ଶହଶହ ମଲ ସବୁ ଥିଲେ ସବୁ ଧାଇଁଲେ ଏବଂ ସେମାନେ ଯେତେ ଧାଉଁଥିଲେ ଆମେ ମଧ୍ୟ ଧାଇଁଲେ ପ୍ରସାଦ ପାଇବା ପାଇଁ ଆମେ ଏଇ କଥାକୁ ବିଶ୍ରାମ ଦେଇଥିଲେ ତେଣୁ ବର୍ତ୍ତମାନ ପୁଣି ଷ୍ଟାଡିୟମ ପାଖକୁ ଆମେ ଆସିଯିବା ମଥୁରାର ଷ୍ଟାଡିୟମ କଥା ଯେଉଁଠି ହେବ ତେଣୁ ଆଉ କେହି ମଲ୍ଲ ନାହାନ୍ତି ଆଉ କ'ଣ ମଲ୍ଲଯୁଦ୍ଧ ହେବ ମଲ୍ଲଯୁଦ୍ଧ ପାଇଁ ଆସିଥିଲା ଏଇଟା ଧନୁଯାତ୍ରା ହେବ ମଲ୍ଲଯୁଦ୍ଧ ହେବ ଏସବୁ କଥା ଥିଲା ମଲ୍ଲ ତ କେହି ନାହାନ୍ତି କାହା ସହିତ ଯୁଦ୍ଧ କରିବେ ତେଣୁ ଏହି ଶ୍ଳୋକରେ କୁହାଯାଉଛି ଗୋପାନ ବୈଶ୍ୟାନ ଆକୃଷ୍ୟ ବୈଶ୍ୟାନ ଭଗବାନଙ୍କୁ ବୟସ ସେତେ ପାଖାପାଖି 11 ବର୍ଷରୁ କମ୍ ତାଙ୍କର ସବୁ ସାଥିମାନେ ସବୁ ଆସିଥାନ୍ତି ଗୋପ ବାଳକମାନେ ସବୁ ଆସିଛନ୍ତି ବଳରାମ ମଧ୍ୟ ଆସିଛନ୍ତି ତେଣୁ ତାଙ୍କର ଯେଉଁ ସାଙ୍ଗମାନେ ଥିଲେ ଭଗବାନ କ'ଣ କଲେ ନା ବୟସ୍ୟାନ ଗୋପାନ ଆକୃଷ୍ୟ ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କୁ ସବୁ ଆକୃଷ୍ୟ ସେମାନେ ଆସୁନଥିଲେ କିନ୍ତୁ ଜବରଦସ୍ତି ତାଙ୍କୁ ଟାଣିକିରି ଆଣିଲେ ଆକର୍ଷଣ କରିକି ଆଣିଲେ କାହିଁକି ଆଣିଲେ ନା ତେହି ସଂସୃତୀୟ ଅର୍ଥ ହେଉଛି କ'ଣ ସଂସୃଜ୍ୟ ନା ସଂସୃତୀୟ ଆମର ସଂସୃଜ୍ୟ ରହିଛି ନାଇଁ କି ନା ତାଙ୍କ ସହିତ ମିଳିତ ହୋଇକରି ବିଜହତୁ ତୁର୍ଜ୍ୟସୁ ସେ ସମୟରେ କ'ଣ ହେଇଛି ନା ସବୁ ପଳେଇଲେ ମଧ୍ୟ ବାଦ୍ୟ ବାଜିବାଟା ବାଜୁଛି ବାଦ୍ୟମାନେସୁ ବାଦ୍ୟ ବାଜୁଛି ତୁରି ଇତ୍ୟାଦି ବାଦ୍ୟ ବାଜୁଛି ଋତନ ଉପରୁ ଭଗବାନ ମଧ୍ୟ ନୃତ୍ୟ କରୁଛନ୍ତି ତାଙ୍କର ନୂପୁରର ଧ୍ୱନି ମଧ୍ୟ ଶୁଭୁଛି ଋତନ ଉପରୁ ବର୍ଗନ୍ତୁ ବୀଜ ଋତୁ ବର୍ଗନ୍ତୁ ବର୍ଗନ୍ତୁ ହେଉଛି ନୃତ୍ୟ କରୁଥିଲେ ଋତ ନୂପୁରୁ ନୃତ୍ୟ କରୁଥିଲେ ପାଦରେ ଯେଉଁ ନୂପୁର ରହିଛି ସେ ନୂପୁର ମଧ୍ୟ ଧ୍ୱନି ଶୁଭୁଛି ଋତନ ଉପରୁ ତେଣୁ ସବୁ ସାଙ୍ଗ ବାଳକମାନଙ୍କୁ ଭଗବାନ କୃଷ୍ଣ ବଳରାମ ସବୁ ଆକୃଷ୍ୟ ତାଙ୍କୁ ଆଣିକିରି ଆସିଲେ ଟାଣିକିରି ଆଣିଲେ ସେମାନେ ଚାହୁଁନଥିଲେ ତାଙ୍କ ସହିତ ମଲ୍ଲ କରିବେ, ଯୁଦ୍ଧ କରିବେ, ମଲ୍ଲ ଯୁଦ୍ଧ ହେବ ତାଙ୍କ ସହିତ। ଆଉ ମଲ୍ଲମାନେ ସବୁ ପଳେଇଲେ, ତେଣୁ ଯେମିତି ସାଧାରଣତଃ ଜଣେ ବିଜୟ ହେଲେ, ଭାବାର୍ଥରେ ମଧ୍ୟ ସେ କଥା କୁହାଯାଇଛି ଯେ ଜଣେ କୌଣସି ମୁଷ୍ଟିଯୁଦ୍ଧ ଖେଳ ପ୍ରତିଦ୍ୱନ୍ଦ୍ୱିତା ସମୟରେ ଯିଏ ବିଜୟୀ ହେବ, ସେଇ ବିଜୟୀ ମୁଷ୍ଟିଯୋଦ୍ଧାଙ୍କର ସମସ୍ତ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନମାନେ ମୁଷ୍ଟିଯୁଦ୍ଧ ମଞ୍ଚକୁ ଛୁଟି ଆସି ତାଙ୍କୁ ଅଭିନନ୍ଦନ କରୁଛନ୍ତି, ଏବଂ ବେଳେବେଳେ ବିଜୟୀ ପ୍ରତିଦ୍ୱନ୍ଦ୍ୱୀ ମହା ଆନନ୍ଦରେ ନୃତ୍ୟ କରନ୍ତି। ଠିକ୍ ସେହିପରି ସେମାନେ ବନ୍ଧୁ ଆତ୍ମୀୟସ୍ୱଜନଙ୍କ ସହିତ ସେମାନଙ୍କ ବିଜୟକୁ ଉଦ୍ଯାପିତ କରି କୃଷ୍ଣ ଓ ବଳରାମ ନୃତ୍ୟ କରୁଥିଲେ। ବର୍ତ୍ତମାନ କୃଷ୍ଣ ବଳରାମ ନୃତ୍ୟ କରୁଛନ୍ତି, ସମସ୍ତଙ୍କ ଦେଖୁଛନ୍ତି ଭଗବାନଙ୍କ ନୃତ୍ୟ। ଯେଉଁ ନୃତ୍ୟ ଦେଖିବା ପାଇଁ ଗୋପୀମାନେ ବହୁତ ଅନୁରୋଧ କରନ୍ତି, ଦଶମ ସ୍କନ୍ଧ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଗୋପୀ ଭି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ ଦଦ୍ବଶ ଦାରୁ ଯନ୍ତ୍ରବତ୍। ଭଗବାନ ଗୋପୀମାନଙ୍କର ଅଧୀନରେ ଏଭଳି ହୋଇଯାଇଥିଲେ ଯେମିତି ଗୋଟେ ଦାରୁ ଯନ୍ତ୍ର, ଗୋଟେ କଣ୍ଢେଇ ନଚା, ସେ କଣ୍ଢେକୁ ଯେଭଳି ନଚାଏ ଗୋପୀମାନେ ସେଇଭଳି ଭାବରେ କୃଷ୍ଣଙ୍କୁ ନଚଉଥିଲେ। ଦଶମ ସ୍କନ୍ଧ 11 ଅଧ୍ୟାୟରେ କଥା ସୁଖଦେବ ଗୋସ୍ୱାମୀ କହିଛନ୍ତି ପରୀକ୍ଷିତ ମହାରାଜଙ୍କୁ। ତେଣୁ ସେଇ ଭଗବାନ କୃଷ୍ଣ ବଳରାମ ଆଜି ନୃତ୍ୟ କରୁଛନ୍ତି ରଙ୍ଗମଞ୍ଚରେ। ସବୁ ମଲ୍ଲମାନେ ମୃତ୍ୟୁବରଣ କଲେ, 8 ଜଣ ମଲ୍ଲରୁ 5 ଜଣ ମୃତ୍ୟୁବରଣ କଲେ, ଆଉ ସବୁ ପଳେଇଗଲେ, ଆଉ କେହି ନାହାନ୍ତି। ତେଣୁ ବହୁତ ମଲ୍ଲ ଥିଲେ, ତାଙ୍କ ଭିତରେ 8 ଜଣ ମୁଖ୍ୟ ଥିଲେ, ଅଷ୍ଟମଲ୍ଲ। ଆଉ ସବୁ ପଳେଇଗଲେ, ଆଉ ଡେଇଁକି ପଳେଇଲେ ମୃତ୍ୟୁ, ଜୀବନ ରକ୍ଷା ପାଇଁ ମୃତ୍ୟୁ, ବର୍ତ୍ତମାନ ମୃତ୍ୟୁ ସାମ୍ନାରେ ଦଣ୍ଡାୟମାନ ହେଇଛନ୍ତି ଭଗବାନ ମୃତ୍ୟୁ ରୂପରେ। ତେଣୁ ଆଉ କେହି ରହିଲେ ନାହିଁ, ପଳେଇଗଲେ, ଦୌଡ଼ିକିରି ପଳେଇଲେ, ଖାଲି ଖାଲି ଗଲେ ନାହିଁ, ଦୌଡ଼ିକିରି ପଳେଇଲେ ପ୍ରାଣ ରକ୍ଷା କରିବା ପାଇଁ। ତେଣୁ ଏ ଶ୍ଳୋକରେ କୁହାଯାଉଛି, ସୁଦର୍ଶନ କହୁଛନ୍ତି ବଲଗତଉ କହିଲେ ନୃତ୍ୟାଦି କୁର୍ବନ୍ତଉ, ସେମାନେ ଭଗବାନ ନୃତ୍ୟ ଇତ୍ୟାଦି କରୁଛନ୍ତି ଆନନ୍ଦରେ। ଭଗବାନ ଜୟଲାଭ କଲେ, ଭଗବାନଙ୍କୁ ତ ସବୁବେଳେ ଜୟ ହେବ। ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତିର ମତିର ମମ। ଭଗବାନ ସଞ୍ଜୟ କହୁଛନ୍ତି ଯେଉଁଠି ଭଗବାନ ଅଛନ୍ତି, ଯତ୍ର ଯୋଗେଶ୍ୱର କୃଷ୍ଣ ସେ ଯୋଗେଶ୍ୱର, ଏବଂ ଯତ୍ର ପାର୍ଥ ଧନୁର୍ଧର ଯେଉଁଠି ଧନୁର୍ଧର ରହିଛନ୍ତି, ପାର୍ଥ ରହିଛନ୍ତି, ସେଠି ସବୁକିଛି ଶ୍ରୀ କହିଲେ ସବୁ ସୌନ୍ଦର୍ଯ୍ୟ ବା ସବୁ ଐଶ୍ୱର୍ଯ୍ୟ, ତଥା ଶ୍ରୀ ବିଜୟ, ସେଠି ବିଜୟ ନିଶ୍ଚିତ ଭାବରେ ରହିବ। ଭୂତି, ଭୂତି କହିଲେ ବିଭୂତି, ଅସାଧାରଣ ଶକ୍ତି, ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବା ନୀତିର ମତିର ମମ, ନୀତି ମଧ୍ୟ ସେଠି ରହିବ, ଅନୀତି କିଛି ରହିବ ନାହିଁ ସେଠି, ଏବଂ ଧ୍ରୁବ ସବୁବେଳ ପାଇଁ ରହିବ। ସଞ୍ଜୟ କହୁଛନ୍ତି ଇଏ ହେଉଛି ମୋର ମତ। ଏବଂ ସେଇ ଭଗବାନ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଉପରେ ଆସିଲେ, ସେ ମଧ୍ୟ କହିଲେ ଯେ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍, ଶ୍ରୀକୃଷ୍ଣ ସଂକୀର୍ତ୍ତନର ପରମ ବିଜୟ ହେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ତେଣୁ ଭଗବାନ ବର୍ଗନ୍ତୁ ନୃତ୍ୟାଦି କୁର୍ବନ୍ତୁ, ନୃତ୍ୟ ଇତ୍ୟାଦି, ନୃତ୍ୟ ଆଦିରେ କ'ଣ ଆବଶ୍ୟକ ହେବ? ଗୀତ, ଗୀତ ବୋଲିବେ ବାବା, ଭଗବାନ ଗୀତ ବୋଲିବେ, ନୃତ୍ୟ ଗୀତ ଇତ୍ୟାଦି।
ଚାଇଲେ ବନ ମାଳିକି ଗୋପୀ ଦେଇ କର ତାଳିକି, ଗୋପୀ ଦେ ତାଳ ନାଚନ୍ତି ଗୋପାଳ, ରତାଳିକି ମନ ମାଳିକି
ଏଠି ବସ। ତେଣୁ ଏଇଭଳି ଭାବରେ ନୃତ୍ୟ ଆଦି କରୁଛନ୍ତି ଭଗବାନ ବେଲଗନ୍ତଉ। ଏଠି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି ଆକୃଷ୍ୟ କହିଲେ କଂସ ଭୟନ ଲୋକ ଲଜ୍ଜାଦିନା ବା ସ୍ୱୟଂ ଅନାଗଛ ତେ ବି ବଳା ଗୃହୀତୁଆ। ତାଙ୍କର ଯେଉଁ ସାଙ୍ଗ ବାଳକମାନେ ସବୁ ବସିଛନ୍ତି କଂସ ଭୟରେ ସେମାନେ ଆସୁନଥିଲେ, କଂସ ଭୟରେ ବା ଲୋକ ଲଜ୍ଜା ରହିଛି। ବଡ଼ ବଡ଼ ଗଲେ ବେସର ବାଟି ଆଉ ସାନ ସାନ ଗଲେ ଫସଲ, ଏତେ ବଡ଼ ବଡ଼ ମଲ୍ଲ ସବୁ ରହିଥିଲେ ସେମାନେ କୁଆଡ଼େ ପଳେଇଲେ, ମୃତ୍ୟୁବରଣ କଲେ। ଇଏ ଛୋଟ ପିଲା ଆସିବେ ତାଙ୍କ ସହିତ ଯୁଦ୍ଧ କରିବେ ମଲ୍ଲ ଯୁଦ୍ଧ, ଲୋକ ଲଜ୍ଜା ହେବ। ଜଣେ ଆସିବେ ଏହି ତ ଫଳ ଯେଉଁ ରହିଛି କିଏ ଲେଖିତ ସେଇଟା ବଳଦେବ ରଥ ନା କବି ସୂର୍ଯ୍ୟ ବଳଦେବ ରଥ ସେ କହିଲେ କ'ଣ ବରଜି ବରସେ ଦେଇ ମାନସ ବରଜି ବରସେ ଅମେଧ୍ୟ ଗ୍ରାସ ତାପରେ ଦେହ ମନ୍ଦା କିନି ରଜ ଲଗାଇ ଗ୍ରାମ ସୁକରିକି ହୋଇବ ଗାଈ ଜନେ ହସିବେ ଏଇ ତ ଫଳ ବରଜି ବରସେ ଦେହି ମାନସ। ଲୋକ କବି ସୂର୍ଯ୍ୟ ସେ ବଳଦେବ ରଥ, ବଳଦେବଙ୍କ ନାମରେ ତାଙ୍କ ନାମ ରହିଛି ଭଗବାନ ନାମ। ବରଜି ବରସେ ଦେହି କ'ଣ ବରଜି ବରସେ ଦେହି ମାନସ, ଗୋଟିଏ ବର୍ଷ କାଳ ବରଜୀବ, ବରଜୀବ ରସ କହିଲେ ବରଜୀବ ଜୀବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗାଭୀ, ତାହାର ରସ ଗୋରସ। ବରଜୀବ ରସେ ଦେହି ମାନସ ମୁଖ ଲଗେଇକିରି, ମୁଖ ଲଗେଇକିରି ବରଜୀବ ରସେ ଦେହି ମାନସ ବରଜୀବ ରସେ ଅମେଧ୍ୟ ଗ୍ରାସ। ଶୁକରର ଖାଦ୍ୟ ହେଉଛି ଅମେଧ୍ୟ, ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ଭଗବାନ କହିଲେ ଅମେଧ୍ୟ କଥା କହିନାହାନ୍ତି କ'ଣ ସେ ଯେଉଁମାନେ କ'ଣ ଜାତ ଜାମ ଗତରସ ପୁତି ପର୍ଯ୍ୟୁ ଶୀତଂ ଉଚ୍ଚିଷ୍ଟମ ବି ଚାମେଧ୍ୟ ଆହାର ତାମସ ପ୍ରିୟ, ଯେଉଁମାନେ ତମ ଗୁଣରେ ରହିଛନ୍ତି ତାଙ୍କର ଏଇସବୁ ଖାଦ୍ୟ ଆମିଷ ଇତ୍ୟାଦି ସବୁ ତାଙ୍କର ଖାଦ୍ୟ। ତେଣୁ କେଉଁଠି ମନା କରାଗଲା ଆମିଷ ଖାଇବା ପାଇଁ, କେଉଁଠି ମନା କରାହେଇଛି ମୋତେ ଜଣେ ପଚାରିଥିଲେ, କେଉଁଠି ମନା କରାହେଇଛି ଭଗବତ ଗୀତାରେ କହୁଛନ୍ତି ଭଗବାନ ଏଇଟା ତାଙ୍କର ଖାଦ୍ୟ। ଉଚ୍ଚିଷ୍ଟମ ବି ଚାମେଧ୍ୟ ଆହାର ତାମସ ପ୍ରିୟ, ତାଙ୍କର ପ୍ରିୟ ଖାଦ୍ୟ ସେଇଟା, ଆଉ ମନା କରାହେଉଛି କେଉଁଠି। ତେଣୁ ଶୁକରର ଖାଦ୍ୟ ହେଉଛି ସେଇଟା, କିନ୍ତୁ ସିଏ ଗୋଟିଏ ବର୍ଷ କାଳ ବରଜୀ ବରସେ ଦେଇ ମାନସ ବରଜୀ ବରସେ ଅମେଧ୍ୟ ଗ୍ରାସ ବର୍ଜନ କରିକି ଗୋଟେ ବର୍ଷ କାଳ ଅମେଧ୍ୟକୁ ଖାଇବ ନାହିଁ, କେବଳ ଗୋରସ ପାନ କରିବ। ବରଜୀ ବରସେ ଦେଇ ମାନସ ବରଜୀ ବରସେ ଅମେଧ୍ୟ ଗ୍ରାସ ଦେହେ ମନ୍ଦାକିନି ରଜ ଲଗାଇ, ଦେହରେ ସାଧାରଣ ରଜ ନୁହଁ ମନ୍ଦାକିନି, ଯେଉଁ ଗଙ୍ଗାକୁ ଯାଇକିରି ସେଠି ଯାଇ ତାଙ୍କର ରଜ ଧୂଳି ବାଲିରେ ନିଜକୁ ଲଗାଉଛି ଦେହ ମନ୍ଦାକିନି, ଗୋଟେ ବର୍ଷ କାଳ ତପସ୍ୟା କରୁଛି। କିନ୍ତୁ ଏତେ ସତ୍ତ୍ୱେ ଗ୍ରାମ ସୁକରିକି ହୋଇବ ଗାଈ, ଗ୍ରାମ ସୁକରି କ'ଣ ଗାଈ ହୋଇପାରିବ, ଜନେ ହସିବେ ଏଇ ତ ଫଳ, କେବଳ ଜନ ହିଁ ହସିବେ। କିନ୍ତୁ ବଳଦେବ ରଥ ଜାଣିଥିବେ କି ନାହିଁ ଆମେ କିନ୍ତୁ ଜାଣିଛେ ଯେ ଅସମ୍ଭବଟା ସମ୍ଭବ ହୋଇପାରେ ଯଦି ଆମେ ଭଗବାନଙ୍କ ଶରଣରେ ଯିବା। ପ୍ରଭୁପାଦ ମହାରାଜ ଗୋଟେ ସ୍ଥାନରେ କହିଛନ୍ତି ଯେ ଏଇ କୁନ୍ତି ସ୍ତୁତିରେ ପ୍ରଭୁପାଦ ମହାରାଜ କହିଛନ୍ତି ଯେଉଁମାନେ କାକ କାକ ଯେତେବେଳେ ରହିଛି ଚଞ୍ଚୁ ଚୁଙ୍ଗଳ ବକ ବକ କ'ଣ ହଂସ ହେଇପାରିବ କି, ଏଇଟା ସବୁ ରହିଛି। ତେଣୁ ସେଇଭଳି ଭାବରେ ଆମେ ଦେଖିବା ଇଏ ଯେଉଁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଯେଉଁ ରହିଛି କୃଷ୍ଣ ଚେତନା ସଂଘ, ଇଏ ଏଭଳି ଆର ରହିଛି ପ୍ରଭାବ ରହିଛି କାଉମାନେ ମଧ୍ୟ ହଂସରେ ପରିଣତ ହୋଇଯିବେ। ପ୍ରଭୁପାଦ ମହାରାଜ ଗୋଟେ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟ 33 ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହିଛନ୍ତି କାକ ଜାତୀୟ ବ୍ୟକ୍ତିମାନେ କେଉଁଠିକି ଯିବେ, ମାନବ ସମାଜରେ କାକ ସଦୃଶ ଏବଂ ରାଜହଂସ ସଦୃଶ ବ୍ୟକ୍ତି ଅଛନ୍ତି। ରାଜହଂସ ଜାତୀୟ ବ୍ୟକ୍ତିମାନେ କୃଷ୍ଣ ଭାବନା କେନ୍ଦ୍ରକୁ ଆସିବେ, ଆପଣମାନେ ଯେଉଁମାନେ ସବୁ ଏଠି ଅଛନ୍ତି ଆପଣମାନେ ସବୁ ରାଜହଂସ ସ୍ତରୀୟ ବ୍ୟକ୍ତି, ସେମାନେ ସବୁ କୃଷ୍ଣ ଭାବନା କେନ୍ଦ୍ରକୁ ଆସିବେ, ଯେଉଁଠାରେ କି ସବୁକିଛି ଶୁଦ୍ଧ ତଥା ସ୍ୱଚ୍ଛ ଅଟେ, ଯେଉଁଠାରେ ଉତ୍ତମ ଶାସ୍ତ୍ର, ଦିବ୍ୟ ପ୍ରସାଦ, ଉତ୍ତମ ଶିକ୍ଷା, ଉତ୍ତମ ବୁଦ୍ଧି, ସବୁକିଛି ଶୁଦ୍ଧ ତଥା ସ୍ୱଚ୍ଛ ଅଟେ, ସବୁକିଛି ଉତ୍ତମ ତଥା ବିଶୁଦ୍ଧ ଜିନିଷ ଅଛି। କିନ୍ତୁ କାକଜାତୀୟ ବ୍ୟକ୍ତିମାନେ କେଉଁଠିକି ଯିବେ? ଆଉ ସାମ୍ନାରେ ଆମର ଯେଉଁ ରହିଛି ପିକନିକ୍ ସ୍ପଟ୍ ସବୁ ରହିଛି, ସେଠି ସବୁ ଆସୁଛନ୍ତି, ଆଉ ଆଗକୁ ଯାଉଛନ୍ତି ଆହୁରି, କିନ୍ତୁ ଏଠିକି ଆସୁନାହାନ୍ତି। କାରଣ କ'ଣ ନା, କାକଜାତୀୟ ବ୍ୟକ୍ତିମାନେ ସବୁଠିକି ଯିବେ, କେଉଁଠିକି ଯିବେ, କ୍ଲବ୍, ପାର୍ଟି ତଥା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶିତ ସ୍ଥାନମାନଙ୍କୁ ଯିବେ। ଏଣୁ କୃଷ୍ଣ ଚେତନା ଆନ୍ଦୋଳନ ରାଜହଂସ ଜାତୀୟ ବ୍ୟକ୍ତିବିଶେଷ ପାଇଁ ଉଦ୍ଦିଷ୍ଟ, ଏହା କାକଜାତୀୟ ବ୍ୟକ୍ତିମାନଙ୍କ ପାଇଁ ନୁହେଁ। କିନ୍ତୁ ଆମେମାନେ କାକକୁ ଶ୍ୱାନରେ ପରିଣତ କରିଦେଇପାରିବୁ। କବି ସୂର୍ଯ୍ୟ ବଳଦେବ ରଥ ଏଇଟା ଜାଣିନଥିବେ ବୋଧେ, ଇଏ ଜଣେ କାକ ମଧ୍ୟ ଶ୍ୱାନରେ ପରିଣତ ହୋଇପାରିବ, ଇଏ ହେଉଛି କୃଷ୍ଣ ଚେତନା, ତାହା ହିଁ ଆମର ଦର୍ଶନ। ଯେଉଁମାନେ କାକ ଥିଲେ ସେମାନେ ବର୍ତ୍ତମାନ ରାଜହଂସ ପରି ବିଚରଣ କରୁଛନ୍ତି, ତାହା ହିଁ କୃଷ୍ଣ ଚେତନାର ମହାତ୍ମ୍ୟ, ଇଏ ହେଉଛି କୃଷ୍ଣ ଚେତନାର ଅଦ୍ଭୁତ କାର୍ଯ୍ୟ, ଯେଉଁଟା ସମ୍ଭବ ନୁହଁ କବି ସୂର୍ଯ୍ୟ ବଳଦେବ ରଥ ଭାଷାରେ, କିନ୍ତୁ ସେଇଟା ଆମର କୃଷ୍ଣ ଚେତନାରେ ସେଇଟା ସମ୍ଭବ ହେବ। ଯାହା ହଉ, ତେଣୁ ଏଠି କୁହାଯାଉଛି ବଳାତ୍ ଧୋଇଥିବା ଭଗବାନ କୃଷ୍ଣ ଏବଂ ବଳରାମ ଜବରଦସ୍ତି ତାଙ୍କୁ ସବୁ ଆଣିଲେ ତାଙ୍କ ସାଙ୍ଗମାନଙ୍କୁ, ପ୍ରୀତ୍ୟା ଶକ୍ତି କୃତ୍ୱା ମିଳିତ୍ୟ ଅର୍ଥ, ପ୍ରୀତିରେ ତାଙ୍କ ପ୍ରତି ଆସକ୍ତିରେ ତାଙ୍କ ସହିତ ମିଳିତ ହେଉଛନ୍ତି। ଏବଂ ବଲଗନ୍ତୁ କହିଲେ ଇତସ୍ତତ ଗତି ବିଶେଷଣ ଚଳନ୍ତୁ, ସେଠି ସବୁ ଷ୍ଟାଡ଼ିୟମରେ ସବୁ ଭଗବାନ ନୃତ୍ୟ କରୁଛନ୍ତି, ଚାରିଆଡ଼େ ନୃତ୍ୟ କରୁଛନ୍ତି। ଚାଣୁରାଧିନା ଗୋପେଭ୍ୟ ସର୍ବଥା ନିକୃଷ୍ଟତୟା ପ୍ରଦର୍ଶନାର୍ଥଂ ତଥା ସଦ୍ୟ କଂସସ୍ୟ ବଧାୟ ତତ୍ କ୍ରୋଧ ବର୍ଦ୍ଧନାର୍ଥଂ, ଚାଣୁର ଆଦି ମାନଙ୍କୁ ଗୋପେଭ୍ୟ ସର୍ବଥା ନିକୃଷ୍ଟତୟା, ଚାଣୁର ଆଦିମାନଙ୍କ ତୁଳନାରେ ଏ ଗୋପମାନେ କ'ଣ ବହୁତ ନିକୃଷ୍ଟତରର, ଏଇଟାକୁ କିନ୍ତୁ ଦେଖେଇବେ କେମିତି ସେମାନେ ତାଙ୍କଠାରୁ ଉନ୍ନତ, ଭଗବାନ ଦେଖେଇବେ ପ୍ରଦର୍ଶନାର୍ଥ, ସେଇଟା ଦେଖେଇବେ ତାଙ୍କୁ, ସମସ୍ତଙ୍କୁ ଦେଖେଇବେ। ତଥା ସଦ୍ୟ କଂସସ ବଦ୍ଧା, ଭଗବାନ ବର୍ତ୍ତମାନ ଭଗବାନ କଂସକୁ ବଦ୍ଧ କରିବେ, ଆମର ଏଇ ଯେଉଁ ଅଧ୍ୟାୟର ଶୀର୍ଷକ ହେଉଛି କଂସବଦ୍ଧ, ଏପର୍ଯ୍ୟନ୍ତ କଂସବଦ୍ଧ ହେଇନାହିଁ, କିନ୍ତୁ ଭଗବାନ ଜାଣିଲେଣି ବର୍ତ୍ତମାନ ସମୟ ଆସିଗଲା କଂସକୁ ବଦ୍ଧ କରିବେ। ତେଣୁ ତତ୍ କ୍ରୋଧ ବର୍ଦ୍ଧନାର୍ଥଂ, ତାର କ୍ରୋଧକୁ ବଢ଼େଇବା ପାଇଁ, ତାର କ୍ରୋଧ କେତେ ନ ହେଉଥିବ ଚିନ୍ତା କରନ୍ତୁ, ଏତେ ପ୍ରକାର ଯୋଜନା କରିଥିଲା, ବହୁତ ଲକ୍ଷ ଲକ୍ଷ ଟଙ୍କା ସ୍ୱର୍ଣ୍ଣ ମୁଦ୍ରା ଖର୍ଚ୍ଚ କରିଥିବ, ବର୍ତ୍ତମାନ କରୋଡ଼ ଯେ ସେତେବେଳେ ଲକ୍ଷ ନା, 5000 ବର୍ଷ ତଳର କଥା। ତେଣୁ ଭଗବାନ ତାର କଂସର କ୍ରୋଧକୁ ବଢ଼େଇବା ପାଇଁ ତଥା ଗୋପୀ ସହ କ୍ରୀଡ଼ାନ୍ତେ, ଭଗବାନ ଗୋପମାନଙ୍କ ସହିତ ବର୍ତ୍ତମାନ କ୍ରୀଡ଼ା କରିବେ, ତେଷା ଆତ୍ମନଶ୍ଚ ଭାବି ଶୋକ ସମାଧାନାର୍ଥଂ, ଭାବି ଶୋକ ଭବିଷ୍ୟତ ପୁଣି ପରେ ପରେ ସେମାନେ ଚାଲିଯିବେ ନା, ଆଉ ଭଗବାନ ତାଙ୍କ ସହିତ ମିଳିତ ହୋଇପାରିବେ ନାହିଁ, ଏଇଟା ଲାଷ୍ଟ ତାଙ୍କର ଲାଷ୍ଟ ଚାନ୍ସ ଯେଉଁ କୁହାଯାଏ, ଭଗବାନ ତାଙ୍କ ସହିତ ଏ ଆନନ୍ଦ କ୍ରୀଡ଼ା କରିବେ। ସବୁଦିନେ କ୍ରୀଡ଼ା କରୁଥିଲେ, ଗୋଚାରଣ କରୁଥିବା ସମୟରେ ସବୁଦିନେ କ୍ରୀଡ଼ା କରୁଥିଲେ, ଅନେକ ପ୍ରକାର କ୍ରୀଡ଼ା କରୁଥିଲେ ଭଗବାନ, କିନ୍ତୁ ଆଉ ସେ କ୍ରୀଡ଼ା ହୋଇପାରିବ ନାହିଁ, ଆଜି ଚାଲିଯିବେ ଭଗବାନ, ଏଇଠି ରହିବେ। ତେଣୁ ଗୋପେଇ ସହ କ୍ରୀଡ଼ାନ୍ତେ ତେଷା ଆତ୍ମନଶ୍ଚ ଭାବି ଶୋକ ସମାଧାନାର୍ଥମ ସମାଧାନ, ତେଣୁ ଭାବି ଶୋକ ଯେଉଁ ହେବ ଆତ୍ରି ଅନ୍ତତଃ ପକ୍ଷେ ସେଇଟା ମନେ ପକେଇବା, ଆମେ ଖେଳୁଥିଲୁ ଏଇଭଳି ଭାବରେ ମଥୁରାରେ ମଧ୍ୟ ଖେଳୁଥିଲୁ ଯାଇକିରି, ବିଷ୍ଣୁ ପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି। ତାପରେ କଂସ ସେଇଟାକୁ ବର୍ତ୍ତମାନ କ'ଣ କରିବ ଆମେ ଦେଖିବା, ଭଗବାନ ଏହିସବୁ ଯେଉଁ କାର୍ଯ୍ୟ କରୁଛନ୍ତି କଂସର କ୍ରୋଧକୁ ବର୍ଦ୍ଧନ କରିବା ପାଇଁ, ଭଗବାନ ତାକୁ ବଦ୍ଧ କରିବେ ନା, କଂସ ଯଦି ବର୍ତ୍ତମାନ ଆସିକି ମଧ୍ୟ ସମୟ ଥିଲା, ଯଦି ସେ ପଡ଼ିଯାଇକି କ୍ଷମା ପ୍ରାର୍ଥନା କରିଥାନ୍ତା, ପ୍ରଭୁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ, ତଥାପି ଭଗବାନ ଆଉ ତାକୁ ମାନିନଥାନ୍ତେ, ଛାଡ଼ି ଦେଇଥାନ୍ତେ, କିନ୍ତୁ କଂସର କ୍ରୋଧକୁ ବଢ଼ଉଛନ୍ତି ଭଗବାନ। ତେଣୁ ଏଠୁ 30 ଶ୍ଳୋକରେ କୁହାଯାଉଛି, ଜନା ପ୍ରଜହସୁ ସର୍ବେ କର୍ମଣା ରାମକୃଷ୍ଣୟୋ रीते कंसं विप्रमुख्या साधव साधु साधु इति सिस्टर जो स्थान रे रही हजार हजार लोक सब दर्शक सब रही जना प्रजुसु समस्ते जन माने जते थिले से माने सब कंसंग रीते विप्रमुख्या कंस को छाड़देला परे सर्वे विप्रमुख्या अर्थ कौन ब्राह्मण मान प्रधान हाँ कंस को छाड़देले आते सब ब्राह्मण मान सब रही ना सीठी आ पूर्व ब्राह्मण मान सहित भगवान व्यवहार कथा कहा जा सारी जमी ब्राह्मण पत्नी मैंने जाते हैं भगवान को खाद्य देते ये सब लीलाटी वर्णना कर दशम स्कंध 23 अध्याय वर्णना कर ब्राह्मण मैने निजी धिक्कार करते धिक् जन्म आम जन्म को धिक् आम कूल को धिक् आम विद्या को धिक् आम दक्षता को धिक् सबकि धिक्कार करते असुविधा कहुव सरला ना कथा मझे कौन प्रश्न उत्तर हे लास्ट कथा प्रश्न उत्तर हे ना धिकार कर दशम स्कंध 23 अध्याय वर्णना कर आलोचना करूँ तेणु ये जो धिकार कर चाहूल भगवान पाखे शरण जावाई कि कंस भयर जापार नए वर्णना कर आगुरी वर्णना कर आज तक आनंद बहुत होगा तेणु विप्र मुखिया जिते सब मुख्य ब्राह्मण मानते भितर जो मुख्य सब थे से कौन कले ना विप्र मुखिया सर्वे साधव साधु साधु इति वदन्त रामकृष्ण कर्मणा प्रजोसु रामकृष्ण बलराम एवं कृष्ण जो कर्म सब कले सब योद्धा मान सब बद्ध कले प्रजोसु बहुत आनंदित हो गले प्रजोसु 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 अच्छी बहुत आनंदित हेले साधु साधु एत आनंद कंस भय भूलीगले से कंस भय कर भगवान पाखे अच्छा तथा जापार ना सी आ पूर्व वर्णना कर आज कंस थे कौन सी भय ना समस्ते आनंद साधु साधु ये भाव कह लगे साधव साधु साधु ये भाव कहले जय हो जय हो जय राधे जय कृष्ण जय वृंदावन जय राधे जय कृष्ण जय वृंदावन श्री गोविंद गोपीनाथ मदन मोहन श्री गोविंद मदन मोहन श्याम कुंड राधा कुंड गिरी गोवर्धन श्याम कुंड कालिंदी जमुना जय जय वृंदावन कालिंदी जमुना जय 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 राधे जय कृष्ण जय वृंदावन जय राधे जय कृष्ण जय श्री गोविंद गोपीनाथ मदन मोहन श्री गोविंद गोपीनाथ समझे जय जय कर कंस को भय कले ना किंतु जो मैंने विप्र जो कहला रीते कंस कंस को छाड़देले कंस सपोर्टर जो पार्टी अच्छा सब से जयध्वनि करून भाव तीस नंबर श्लोक कह हाँ अच्छा अच्छा कंस ऋते आमर एथेरे साधु साधु इति वदन्तः साधु साधु ये भाव ସେଠି ଜୟ ଜୟଧ୍ୱନି ହେଉଥିଲା, ସାଧୁ ସାଧୁ ସମସ୍ତେ କହୁଥିଲେ। କିନ୍ତୁ ଯେଉଁମାନେ କଂସ ସପୋର୍ଟର ଥିଲେ ସେମାନେ କିଛି କହୁନଥିଲେ, ସେମାନେ ଚୁପଚାପ ରହୁଥିଲେ। ତେଣୁ ଏ ଶ୍ଲୋକରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି, ପ୍ରଜହୃଷୁ କହିଲେ ପ୍ରକୃଷ୍ଟ ରୂପେ ଜୟକାର ହେଉଥିଲେ। ପ୍ରଜହୃଷୁ ଅତ୍ୟର୍ଥ ହୃଷ୍ଟୁଆ ବବୁ, ବହୁତ ଆନନ୍ଦିତ ହେଇଯାଇଥିଲେ। ଅତ୍ୟର୍ଥ ହୃଷ୍ଟୁ ଅତ୍ୟର୍ଥ ହୃଷ୍ଟୁଆ ବବୁ ଲୋକରମଣାତ୍ ରାମ, ରାମ ଶବ୍ଦ ବ୍ୟବହାର କରାଗଲା ନା, ରାମକୃଷ୍ଣ ହେଉ, ରାମ ଶବ୍ଦ କାହିଁକି ବ୍ୟବହାର କରାଗଲା ନା, ଲୋକରମଣାତ୍, ଲୋକରମଣାତ୍ କହିଲେ ରାମ ଶବ୍ଦର ଅର୍ଥ ହେଉଛି ଲୋକମାନଙ୍କୁ ସେ ଆନନ୍ଦ ପ୍ରଦାନ କରିବେ। ଆଜି ଭଗବାନ ସ୍ୱୟଂ ଯିଏ ଆନନ୍ଦ ପ୍ରଦାନ କରିବେ, ଆନନ୍ଦଘନ, ସିଏ ଆନନ୍ଦରେ ନୃତ୍ୟ କରୁଛନ୍ତି, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ଲୋକରମଣାତ୍ ରାମ, ସେଥିପାଇଁ ରାମ ଶବ୍ଦ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ରାମ ଶବ୍ଦ କହିଲେ ରାମ। ଏବଂ ସର୍ବଚିତ୍ତାକର୍ଷଣାତ୍, ସମସ୍ତଙ୍କ ଚିତ୍ତକୁ ଆକର୍ଷଣ କରୁଛନ୍ତି, ପରମାନନ୍ଦ ପରମାନନ୍ଦ ପ୍ରଦତ୍ତା ବା କୃଷ୍ଣ ତୟୋ, କୃଷ୍ଣ ଶବ୍ଦ ଯେଉଁ ବ୍ୟବହାର କରାଗଲା ତାର କାରଣ ହେଉଛି ଯେ ସର୍ବଚିତ୍ତ ଆକର୍ଷଣାତ୍, ସମସ୍ତଙ୍କ ଚିତ୍ତକୁ ସେ ଆକର୍ଷଣ କରୁଛନ୍ତି, କୃଷ୍ଣ ଶବ୍ଦ ବ୍ୟବହାର କରାଗଲା ବା ପରମାନନ୍ଦ ପ୍ରଦତ୍ତା, ପରମାନନ୍ଦ ପ୍ରଦାନ କରୁଛନ୍ତି, ତେଣୁ କୃଷ୍ଣ ଶବ୍ଦ ବ୍ୟବହାର କରାଗଲା। କୃଷ୍ଣ ତୟ କର୍ମଣା, ଭଗବାନଙ୍କ କର୍ମ ଜନ୍ମ କର୍ମ ଚମେ ଦିବ୍ୟମ, ଭଗବାନଙ୍କ ଜନ୍ମ କର୍ମ ଏସବୁ ଦିବ୍ୟ, ତେଣୁ ଏଠି ଯେଉଁ କର୍ମ ସବୁ କ'ଣ ହେଲେ କଲେ ନା, ଶତ୍ରୁ ଦୁଷ୍ଟ ବଧାଦୀନା, ଶତ୍ରୁ ଦୁଷ୍ଟ ବଧ ଏ ଚାଣ୍ଡୁରମାନଙ୍କୁ ସେ ବଧ କଲେ। ଆମର ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ବର୍ତ୍ତମାନ ଠାରୁ ଆରମ୍ଭ ହେବ ସବୁ ସରକାରୀ ଆଦମୀଙ୍କୁ ସବୁ ହତ୍ୟା କରିବେ ଭଗବାନ, ତା ପୂର୍ବରୁ ଅସୁରମାନଙ୍କୁ ମାରୁଥିଲେ, କିନ୍ତୁ ବର୍ତ୍ତମାନ ସବୁ ସରକାରୀ ଆଦମୀଙ୍କୁ ସବୁ ହତ୍ୟା କର, କଂସ ତାର ଯେତେ ସବୁ ରହିଛନ୍ତି ସବୁ ଆପଣଙ୍କଠୁ ଚାଲିବ। ପ୍ରତିବର୍ଷ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସିବ ଜରାସନ୍ଧ, କଂସର ଶ୍ୱଶୁର ଆଣିକି ଆସିବ, ତାଙ୍କୁ ସବୁ ହତ୍ୟା କରିବେ। ତେଣୁ ସେମାନେ ଏଠି କହୁଛି ଯେ ରାମସ୍ୟା ଦଉ ଉକ୍ତି ଜ୍ୟେଷ୍ଠତ୍ୱ ଅପେକ୍ଷା, ଏଠି ରାମକୃଷ୍ଣ କୃଷ୍ଣ ରାମ କୁହାଗଲାନି, ରାମକୃଷ୍ଣ କୁହାଗଲା। ରାମକୃଷ୍ଣ କହିବାର ଉଦ୍ଦେଶ୍ୟ ହେଉଛି ସନାତନ ଗୋସ୍ୱାମୀ କହୁଛି, ରାମସ୍ୟା ଦଉ ଉକ୍ତି ଜ୍ୟେଷ୍ଠତ୍ୱ ଅପେକ୍ଷା, ରାମ ବଡ଼ ତେଣୁ ତାଙ୍କ ପ୍ରଥମେ ତାଙ୍କ ନାମ ନିଆଗଲା, ରାମକୃଷ୍ଣ ୟୋ କର୍ମଣା। ତେଣୁ ଏଇଭଳି ଭାବରେ ଯେତେବେଳେ ଜୟଧ୍ୱନି ହେଉଛି, ସମସ୍ତେ ଭଗବାନ ଏପଟେ ନୃତ୍ୟ କରୁଛନ୍ତି, ତାଙ୍କ ସାଙ୍ଗ ବାଳକମାନଙ୍କୁ ସେ ଟାଣିକିରି ଆଣିକିରି ସେଠି ନୃତ୍ୟ କରୁଛନ୍ତି। ବର୍ତ୍ତମାନ ସେଠି ମଧ୍ୟ ମଲ୍ଲକ୍ରୀଡ଼ା ହେବ, ତାଙ୍କ ସହିତ ସାଙ୍ଗ ବାଳକମାନଙ୍କ ସହିତ ମଲ୍ଲକ୍ରୀଡ଼ା କରିବେ। ତେଣୁ 31 ଶ୍ଲୋକରେ କୁହାଯାଉଛି, ହତେଷୁ ମଲ୍ଲବର୍ଜ୍ୟେଷୁ ବିଦ୍ରୁତେଷୁ ଚ ଭୋଜରାଟ ନବାରୟତ ସ୍ୱ ତୁର୍ଯ୍ୟାଣି ବାକ୍ୟଂ ଚେଦମୁ ବାଚ। ତେଣୁ ହତେଷୁ ମଲ୍ଲବର୍ଜ୍ୟେଷୁ, ଅନେକ ମଲ୍ଲ ଥିଲେ, 8 ଜଣ ତାଙ୍କ ଭିତରେ ପ୍ରଧାନ ଥିଲେ, କିନ୍ତୁ ସେମାନେ ମଧ୍ୟ ତାଙ୍କ ଭିତରେ 5 ଜଣ ମୃତ୍ୟୁବରଣ କଲେ। ହତେଷୁ ମଲ୍ଲବର୍ଜ୍ୟେଷୁ ବିଦ୍ରୁତେଷୁ ଚ ଭୋଜରାଟ, ବିଦ୍ରୁତେଷୁ କହିଲେ ସବୁ ଅନ୍ୟମାନେ, ସବୁ ଅନ୍ୟମାନେ ଯେତେ ଥିଲେ ସବୁ ପଳେଇଗଲେ, ଆଉ ରହିଲେ ନାହିଁ। ବିଦ୍ରୁତେଷୁ ଭୋଜରାଟ, ଭୋଜରାଟ କହିଲେ ଭୋଜରାଜ ଯେ ମୁଖ୍ୟ ଯିଏ ହେଉଛନ୍ତି କଂସ, ଭୋଜବଂଶରେ ମୁଖ୍ୟ ଥିଲେ ସିଏ, ଭୋଜବଂଶର ମୁଖ୍ୟ ହେଉଛନ୍ତି ଉଗ୍ରସେନ, କିନ୍ତୁ ସେ ତାଙ୍କୁ ବନ୍ଦୀ କରି ରଖିଛନ୍ତି, ତେଣୁ ଇଏ ବର୍ତ୍ତମାନ ଭୋଜରାଟ ହେଇଛନ୍ତି, ଭୋଜରାଜଙ୍କର ଶୀର୍ଷ ସ୍ଥାନକୁ ଗ୍ରହଣ କରିଛନ୍ତି। ତେଣୁ ନ୍ୟବାରୟସ୍ୱ ତୁର୍ଜିଆଣି, ଭଗବାନ ଏ କଂସ କ'ଣ କଲେ ସେଠି ବାଦ୍ୟ ମଧ୍ୟ ବାଜୁଛି, ସେମାନେ ଆହୁରି ଆନନ୍ଦରେ ବଜାଉଛନ୍ତି, ବାଦ୍ୟ ଯେଉଁ ବାଜୁଛି ସେମାନେ ମଧ୍ୟ ଆନନ୍ଦ ହେଇଯାଉଛି, ସମସ୍ତେ ଆନନ୍ଦିତ ହେଇଯାଉଛନ୍ତି। ତେଣୁ ସେମାନଙ୍କ ବାଦ୍ୟ ଯେଉଁ ବଜାଉଥିଲେ, ଯେଉଁ ସ୍ପିଡ଼ରେ ବଜାଉଥିଲେ, ଆହୁରି ଅଧିକ ସ୍ପିଡ଼ରେ ବଜାଇବା ପାଇଁ ଲାଗିଲେ। ତେଣୁ ଭୋଜରାଟ କ'ଣ କଲେ ନା ନେବାର ସ୍ୱତୁର୍ଜ୍ୟାଣୀ ନିଜ ଲୋକମାନେ ତାଙ୍କର ନିଜ ଲୋକ ତାଙ୍କଠୁ ଦରମା ନେବେ ମାସ ଶେଷରେ, କିନ୍ତୁ ସେଇ ଲୋକମାନେ ସେ ଜାଣିପାରୁନାହାନ୍ତି, ମୂର୍ଖ ଜାଣିପାରୁନାହାନ୍ତି ତାଙ୍କର ମାଲିକଙ୍କର ପରାଜୟ ହେଉଛି, ତାଙ୍କ ଶତ୍ରୁଙ୍କର ଜୟ ହେଉଛି, କିନ୍ତୁ ସେ ଜୋରରେ ବାଧ୍ୟ ବଦଉଛନ୍ତି। ତେଣୁ ଭୋଜରାଟ କ'ଣ କଲା ନେବାରେ ତାଙ୍କୁ ବନ୍ଦ କରିବେ, ନେବାରେ ତାଙ୍କୁ ବାରଣ କରିବେ, ସ୍ୱତୁର୍ଜ୍ୟାଣୀ ତାଙ୍କୁ ଯେଉଁ ତୁର୍ଯ୍ୟ ସବୁ ବାଧ୍ୟ ସବୁ ବାଜୁଥିଲା ସେଇଟା ବନ୍ଦ କରିବେ। ବାକ୍ୟମ ଚେତ ମୁବାଚ ହ ବର୍ତ୍ତମାନ ସେଇଟା କହିବେ, ଭୋଜରାଟ କହିବେ ତାଙ୍କୁ ବନ୍ଦ କରିବା ପାଇଁ, ବାଧ୍ୟ ବନ୍ଦ କର ଏସବୁ ଯେଉଁ କହିବେ ସେଇଟା କହିବେ ବର୍ତ୍ତମାନ। ଜାଣିପାରୁନାହାନ୍ତି ତାଙ୍କ ମାଲିକଙ୍କର ପରାଜୟ ହେଉଛି, ସେମାନେ କିନ୍ତୁ ନୃତ୍ୟ କରୁଛନ୍ତି ଆନନ୍ଦରେ, ଗୀତ ବାଦ୍ୟ ବଜାଉଛନ୍ତି, ଯେତିକି ବଜାଉଥିଲେ ଯାହା ବାଜୁଥିଲା ପ୍ରଥମେ ପ୍ରଥମେ ଏବେ ଜୋରରେ ବାଜୁଛି। ଆମେ ସବୁ କହିଥିଲେ ନା ଯେତେବେଳେ ସବୁ ଆସୁଥିଲେ ତାଙ୍କୁ ସବୁ ଆପ୍ୟାୟିତ କରାଯାଉଥିଲା, ସୁସୁଖମ ତାଙ୍କୁ ସୁଖରେ ସବୁ କରାଯାଉଥିଲା, ମୁଁ ସେଠି କହିଥିଲି ନା ସବୁ ଦିଆଯାଇଥିଲା ସବୁ ତାଙ୍କର ଖାଦ୍ୟ ସେଇଟା ସେ କ'ଣ କରିବେ, ତାଙ୍କୁ ଖାଦ୍ୟ ଦିଆଯିବ ନା ତାଙ୍କ ପାନୀୟ ଖାଦ୍ୟ ସବୁ, ନହେଲେ ସେମାନେ ସୁଖ କେମିତି ପ୍ରାପ୍ତ ହେବେ। ଆଉ ପୂର୍ବ ବର୍ଣ୍ଣନା କରାଯାଇନି, ଆମେ କହିଥିଲେ ତାଙ୍କ ସବୁ ସବୁ ରହିଛି, ତାଙ୍କ ପାଇଁ ସବୁ ଗଦି ସବୁ ରହିଛି, ସବୁ ଖାଦ୍ୟ ପାନୀୟ ସବୁ ଦିଆଯାଉଥିଲା, ଏଇଭଳି ଭାବରେ ତାଙ୍କ ଆନନ୍ଦ ସେମାନେ ବସିଥିଲେ, କଂସର ଯେଉଁମାନେ ନିଜ ବ୍ୟକ୍ତିମାନେ ସବୁ ଥିଲେ। ତେଣୁ ବର୍ତ୍ତମାନ କଂସରାଜ ବର୍ତ୍ତମାନ କହିବେ, ଭୋଜରାଟ କହିବେ ବର୍ତ୍ତମାନ 32 ଶ୍ଳୋକରେ କହୁଛନ୍ତି ଯେ ନିଶାରୟତ ଦୁର୍ବୃତ୍ତୌ, ନିଶାରୟତ ଦୁର୍ବୃତ୍ତୌ ବସୁଦେବାତ୍ମଜୌ ପୁରାତ୍ ଧନଂ ହରତ ଗୋପାନଂ ନନ୍ଦଂ ବଧ୍ନିତ ଦୁର୍ମତିମ୍। ସେ ତାଙ୍କୁ କହୁଛି ଦୁର୍ମତି, ଏମାନେ କଂସ କୃଷ୍ଣ ବଳରାମ ନନ୍ଦ ବସୁଦେବ ଏମାନେ ସବୁ ଦୁର୍ମତି, ସୁମତି ହେଉଛନ୍ତି ଆମର କଂସ, ବହୁତ ବୁଦ୍ଧିମାନ ସିଏ, ଏମାନେ ସବୁ ଦୁର୍ମତି କୃଷ୍ଣ ବଳରାମ ଇତ୍ୟାଦି। ତେଣୁ ସେ କହୁ ନିଶାରେ ଏତ ଦୁର୍ବୃତ୍ତ ହଉ, ଏ ଦୁର୍ବୃତ୍ତ ହଉ ଦୁଇ ଜଣଙ୍କୁ କୁହାଯାଉ, ଦୁର୍ବୃତ୍ତ ହଉ ଦୁଇ ବଚନରେ କୁହାଯାଉଛି, ମାନେ ଦୁର୍ବୃତ୍ତ ମାନେ ଏଇ କଂସ କୃଷ୍ଣ ଏବଂ ବଳରାମ ଏମାନେ ଦୁର୍ବୃତ୍ତ 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 ତାଙ୍କର ଯେଉଁ ବୃତ୍ତି, ଏ ଯେଉଁ ବହୁତ ଖରାପ ବୃତ୍ତି କଲେ, ଏସବୁ ଏସବୁ କରିବା କଥା ନୁହଁ, ସେମାନେ ଆଙ୍କୁ ମାରିଥିଲେ ସେଟା ସୁବୃତ ହେଇଥାନ୍ତା, କିନ୍ତୁ ବର୍ତ୍ତମାନ ଇଏ ତାଙ୍କୁ ମାରିଦେଲେ ତେଣୁ ଦୁର୍ବୃତ୍ତ ହେଇଗଲେ। ଆଙ୍କୁ ସବୁ ବିଦା କର, ନିଶାରେ ଦୁର୍ବୃତ୍ତ ହଉ ବସୁଦେବାତ୍ମ ଯେଉଁ ପୁରାତ୍, କିଏ ଶୁଣିବ, ତଥାପି ଯଦି ଜଣେ ପ୍ରଶ୍ନ କରିବେ କାହାକୁ କହୁଛନ୍ତି ନା, ଇଏ ସବୁ ବସୁଦେବାତ୍ମ ଯେଉଁ ବସୁଦେବଙ୍କର ପୁତ୍ର ଜାଣିଛନ୍ତି, ବସୁଦେବ ଇଏ ନନ୍ଦଙ୍କର ପୁତ୍ର ଆସିକି ଆସିଛନ୍ତି, କୃଷ୍ଣ ହେଉଛନ୍ତି ନନ୍ଦଙ୍କର ପୁତ୍ର, କିନ୍ତୁ ସେ କହିଲେ ବସୁଦେବ ଆତ୍ମ ଯେଉଁ ବସୁଦେବଙ୍କର ପୁତ୍ର ଦୁଇ ଜଣ ଯାକ ପୁରାତ୍, ଏ ସହରରୁ ଆମର ମଥୁରା ନଗରରୁ ବିଦାୟ କର ତାଙ୍କୁ ପୁରାତ୍, ଏବଂ ଖାଲି ସେତିକି ନୁହଁ, ଧନଂ ହରତ ଗୋପାନଂ, ଗୋପମାନଙ୍କର ଯେଉଁ ସବୁ ଧନ ସବୁ ରହିଛି ସେସବୁ ଧନକୁ ହରଣ କର। କ'ଣ ଗୋପମାନଙ୍କର ଧନ, ଗୋଧନ ଗାଭୀ ହେଉଛି ତାଙ୍କର ଧନ। ଆ ପୂର୍ବ ବର୍ଣ୍ଣନା କରାଯାଏ ବସୁଦେବ ଯେତେବେଳେ ଭଗବାନ ଜାତ ହେଇଥିଲେ 45 ଅଧ୍ୟାୟରେ ଆସିବ ସେ କଥା, ବସୁଦେବ ଯେତେବେଳେ ଭଗବାନ ବନ୍ଦୀଶାଳାରେ ଜାତ ହେଇଥିଲେ ସେତେବେଳେ ସେ ଏତେ ଆନନ୍ଦିତ ହେଇଯାଇଥିଲେ, 10,000 ଗାଭୀଙ୍କୁ ଦାନ କରିଥିଲେ, 10,000 ଗାଭୀଙ୍କୁ ଦାନ କରିଥିଲେ ଉଇଥି ସ୍ୱର୍ଣ୍ଣ ଅଳଙ୍କାର ସହିତ, ଖାଲି ଗାଭୀକୁ ଦେଇନଥିଲେ ସେମିତି, ସ୍ୱର୍ଣ୍ଣ ଅଳଙ୍କାର ସହିତ ଦେଇଥିଲେ। ବନ୍ଦୀଶାଳାରେ ରହି କେମିତି ଦେବେ, ମନରେ ସବୁ ଦାନ କରିଥିଲେ, କିନ୍ତୁ ଯେତେବେଳେ ଭଗବାନ ବର୍ତ୍ତମାନ ଯିବେ ମଥୁରାକୁ, ଏବେ ତ ଆସିଲେ ଆଲି ଆସିଗଲେଣି, ତାପରେ ସବୁ ପର ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ସେ ଯେଉଁ 10,000 ଗାଭୀ ଦାନ କରିଥିଲେ, ସେ 10,000 ଗାଭୀକୁ କଂସ ନେଇଯାଇଥିଲା, ଚୋରିକି ନେଇଯାଇଥିଲା, ମାନେ ତାଙ୍କୁ ତ ବନ୍ଦୀ କରିଦେଇଥିଲା, ତେଣୁ ସେ ତାଙ୍କର ସେ ଗାଭୀ ଇତ୍ୟାଦି ସବୁ ସେ ହରଣ କରି ନେଇଥିଲା। ତେଣୁ ବର୍ତ୍ତମାନ କହୁଛି ଧନଂ ହରତ ଗୋପାନଂ, ତାଙ୍କର 900,000 ଗାଭୀ ଅଛି, ନନ୍ଦରାଜଙ୍କର 900,000 ଗାଭୀ ଅଛି, ତାଙ୍କର ସେ ଧନ ସେଇଟାକୁ ସବୁ ହରଣ କର, ଧନଂ ହରତ ଗୋପାନଂ ଏବଂ ନନ୍ଦଂ ବଧ୍ନିତ ଦୁର୍ମିତମ ଦୁର୍ମତିମ, ନନ୍ଦଙ୍କୁ କ'ଣ କର ବଧ୍ନିତ ତାକୁ ବନ୍ଦୀ କର, ଦୁର୍ମତିମ ଏମାନେ ସବୁ ଦୁର୍ମତି, ଦୁର୍ମତି ନନ୍ଦ ଇଏ ହେଉଛି ଦୁର୍ବୃତ୍ତ, ଇଏ ହେଉଛି ଦୁର୍ମତି, ନନ୍ଦ ହେଉଛି ଦୁର୍ମତି ଏବଂ କୃଷ୍ଣ ବଳରାମ ଇଏ ହେଉଛନ୍ତି ଦୁର୍ବୃତ୍ତ, ତାଙ୍କର ସବୁ ମନ୍ଦ କାର୍ଯ୍ୟ କରିଛନ୍ତି, ଖରାପ କାର୍ଯ୍ୟ ସବୁ କରିଛନ୍ତି, ମଲ୍ଲମାନଙ୍କୁ ହତ୍ୟା କରିଦେଲେ, ତା ପୂର୍ବରୁ ମଧ୍ୟ ସବୁ ରଜକୁ ହତ୍ୟା କରିଛନ୍ତି, ରଙ୍ଗକାର ରଜକୁ ହତ୍ୟା କରିଛନ୍ତି, ତାପରେ ଯେଉଁ ରଖା ହେଇଥିଲା ଶିବଧନୁ ଦାୟିତ୍ୱରେ ଯାଇଥିଲେ ତାଙ୍କୁ ସବୁ ହତ୍ୟା କରିଛନ୍ତି, କୁବୁଡ଼ାପିଡ଼ୁକୁ ହତ୍ୟା କରିଛନ୍ତି, ଗୋଟିଏ ପ୍ଲାଟୁନ୍ ସୈନ୍ୟକୁ ପଠାଇଥିଲେ କଂସ, ତାଙ୍କୁ ମଧ୍ୟ ହତ୍ୟା କରିଛନ୍ତି ଗତକାଲିର ଘଟଣା ସେଇଟା। ଏବେ ଆଜି ଲେଟେଷ୍ଟ ନ୍ୟୁଜ୍ ହେଉଛି ସବୁ ପାଞ୍ଚଟା ମଲକୁ ସବୁ ହତ୍ୟା କରିଦେଲେ, ବାହ୍ୟାତ୍କା ଖେଳ ଭଳିଆ ହତ୍ୟା କରିଦେଲେ। ତେଣୁ ଏହିଭଳି ଭାବରେ କଂସ ବର୍ତ୍ତମାନ ବିଳିବିଳେଇଲା, ତା କଥା କିଏ ଶୁଣିବ। ଯାହା ହଉ, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ବହୁତ ଆନନ୍ଦରେ। ତେଣୁ ସନାତନ ଗୋସ୍ୱାମୀ ତାଙ୍କର ଟିକାରେ କହୁଛନ୍ତି, ଦୁଷ୍ଟତ୍ୱପି ବୃତଂ କୃପୟା, ଆର ଆଉ ଗୋଟେ ଅର୍ଥ ଦୁର୍ବୃତ୍ତଉ କହିଲେ, ଏଇଠି ଯେଉଁଠି ଭଗବାନଙ୍କର ନିନ୍ଦା ହେଇଛି ସେଠି ସାଙ୍ଗେ ସାଙ୍ଗେ ସରସ୍ୱତୀ ଦେବୀ ତାକୁ କ'ଣ କରିବେ, ସେଇଟାକୁ ପ୍ରଶଂସାରେ ବା ସ୍ତୁତିରେ ପରିଣତ କରିବେ, ନିନ୍ଦାକୁ ସ୍ତୁତିରେ କରିଦେବେ। ସେ ସରସ୍ୱତୀ ଦେବୀଙ୍କର ଏ ଶକ୍ତି ରହିଛି। ତେଣୁ ଦୁର୍ବୃତ୍ତଉ ଯେଉଁ କୁହାଗଲା, ଦୁର୍ବୃତ୍ତଉ ଭଗବାନ ଦୁର୍ବୃତ୍ତି କ'ଣ ହେବେ, ଭଗବାନଙ୍କର ଦୁଃଶବ୍ଦ ଲାଗିବ। ତେଣୁ ଏଠି ନିଶାରେତା ତ୍ୟାଦୌ ସରସ୍ୱତୀ ମତେ, ସରସ୍ୱତୀ ଦେବୀଙ୍କର ଅର୍ଥ ହେଉଛି ଏଇଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତୁ ଦୁର୍ଗମଂ ବୃତଂ ଚରିତ୍ରଂ ଯୌତୌ, ଦୁର୍ବୃତ୍ତ ଅର୍ଥ ହେଉଛି ଦୁର୍ଗମଂ ବୃତଂ, କେହି ପ୍ରବେଶ କରିପାରିବେ ନାହିଁ ତାଙ୍କର ଚରିତ୍ର ଭିତରେ ଦୁର୍ଗମ। ଆମେ କହୁଛେ ନା, ଦୁର୍ଗମେ ପଥିମେ ଅନ୍ଧସ୍ୟ ସ୍କଳତ୍ପାଦ ଗତେ ମୁହୁ ସ୍ୱକୃପା ଦୃଷ୍ଟି ଦାନେନ ସନ୍ତ ସନ୍ତୁ ଅବଲମ୍ବନ, ଦୁର୍ଗମ କେହି ଗମନ କରିପାରିବେ ନାହିଁ ଯେଉଁ ସ୍ଥାନ ଦୁର୍ଗମ। ତେଣୁ ଏହି ଭଗବାନଙ୍କ ବୃତ୍ତି ବା ଚରିତ୍ର ସେହିଭଳି ଭାବରେ ଆମେ ତାକୁ ଜାଣିପାରିବା ନାହିଁ ଭଗବାନଙ୍କ ଚରିତ୍ରକୁ। ଯେହେତୁ ପୁରା ମାନେ ସହର ଭିତରେ ତା'ର ଅର୍ଥ ବୁଝିବା ଆମେ, ଯେ ୟାଙ୍କର ସବୁ ନିନ୍ଦନୀୟ କାର୍ଯ୍ୟ ଆଙ୍କୁ ସବୁ ଆମ ସହରରୁ ବିଦା କର, ପୁରୀରୁ ମଥୁରାପୁରରୁ ବିଦା କର, କିନ୍ତୁ ଆଉ ଗୋଟେ ଅର୍ଥ ହେବ କ'ଣ ନା, ପୁରୀ ପୁରାତ କହିଲେ ପୁର ମଧ୍ୟସ୍ୟ ନିଶେଷଣ ସାରଂ ଶ୍ରେଷ୍ଠଂ କୃତ, ପୁର ମଧ୍ୟସ୍ୟ ନିଶ୍ରାସଣ, ଏଟା ହେଉଛି କେତେ ଶ୍ଳୋକ 32 ନା, ପୁର ମଧ୍ୟସ୍ୟ ନିଶ୍ରାସଣ ମାନେ ହେଉଛି କ'ଣ, ହଁ ପୁର ମଧ୍ୟସ୍ୟ ତାକୁ ଅଥଉଛି, ତାଙ୍କୁ ପୁର ମଧ୍ୟସ୍ୟ ନିଶେଷଣ ସାର ଶ୍ରେଷ୍ଠଂ କୃତ, ନିଶେଷଣ ସାର ଜିନିଷ ତାଙ୍କୁ କର, ତାଙ୍କ ପାଇଁ ତାଙ୍କୁ ବନ୍ଦନା କର ବା ତାଙ୍କୁ ପୂଜା କର, ଏଇଭଳି ଭାବରେ ନିଶେଷଣ ସାର ଜିନିଷ ତାଙ୍କୁ ଦିଅ, କୃତ ତାଙ୍କ ପାଇଁ ତାଙ୍କ ଯୋଗ୍ୟ ସ୍ଥାନ ରହିଛି ସେଇଟାକୁ ପ୍ରଦାନ କର। ତାପରେ ଗୋପାନାଂ ଧନଂ କହିଲେ ଶ୍ରୀକୃଷ୍ଣ, ହରତ ତତ୍ରୈବ ରକ୍ଷତ, ଗୋପାନାଂ ହରତ ଯେଉଁ କହାଗଲା ନା, କ'ଣ ସେଇଟା କହିଲେ ଧନଂ ହରତ ଗୋପାନାଂ, ଗୋପାନାଙ୍କ ଧନ ହେଉଛନ୍ତି କିଏ, କୃଷ୍ଣ, କୃଷ୍ଣଙ୍କୁ ହରତ କହିଲେ ଅତ୍ରୈବ ରକ୍ଷତ, ଆକୁ ବିଦା କର ନାହିଁ ଏଇଠି ରଖ, ସରସ୍ୱତୀ ଅର୍ଥ କରୁଛନ୍ତି ହରତ, ଅତ୍ରୈବ ରକ୍ଷତ। ନନ୍ଦଂ ବଧ୍ନିତ କହିଲେ ପ୍ରେମ ରସନେତି ଶେଷ, ପ୍ରେମ ରସନାରେ ପ୍ରେମ ଦୌଡ଼ିରେ ତାଙ୍କୁ ବାନ୍ଧିକି ରଖ ନନ୍ଦ ମହାରାଜକୁ, ନନ୍ଦ ମହାରାଜ ନନ୍ଦଂ ବଧ୍ନିତ, ଯଶୋଦା ମା ବନ୍ଦୀ କରିଥିଲେ ନା କୃଷ୍ଣକୁ, କୃଷ୍ଣ କିଏ ବାନ୍ଧିପାରିବେ, କିନ୍ତୁ ମା ବାନ୍ଧିଦେଲେ କେମିତି ନା, ପ୍ରେମ ବନ୍ଧନରେ ବାନ୍ଧିଦେଲେ, ମାତା ମୋରେ ପୁତ୍ର ଭାବେ କରେ ନା ବାନ୍ଧନ, ମାତା ଅତିହୀନ ଜ୍ଞାନ କରେ ଲାଳନ ପାଳନ, ଅହୀନ ଜ୍ଞାନେ କରେ ଲାଳନ। ଇଏ ଭଗବାନଙ୍କର ମାଙ୍କ ଦ୍ୱାରା ବନ୍ଧା ହେଉଛନ୍ତି, ତେଣୁ ଇଏ ମଧ୍ୟ ନନ୍ଦ ଇଏ କିଏ କଂସ,
ଇଏ ବିପରୀତ ଭାବରେ କହିଲେ ମଧ୍ୟ ସରସ୍ୱତୀକୁ ଠିକ୍ ଭାବରେ ବୁଝିଦେଲେ ସରସ୍ୱତୀଙ୍କ ମାଧ୍ୟମରେ ଆମେ ମଧ୍ୟ ଠିକ୍ ଭାବରେ ବୁଝିଯିବା। ନନ୍ଦଂ ବଧ୍ନିତ କହିଲେ ପ୍ରେମ ରସନେତି ଶେଷ, ଆମେ ତାଙ୍କୁ ଆମ ପ୍ରେମ ବନ୍ଧନରେ ବାନ୍ଧିବା, ଆମ ପ୍ରେମ ଦୌଡ଼ରେ ତାଙ୍କୁ ବାନ୍ଧିବା ନନ୍ଦ ମହାରାଜକୁ। ଅହଂ ବନ୍ଦେ କିମ୍ ନନ୍ଦ କିମ୍ ଅକରୋତ୍ ବ୍ରହ୍ମନ୍। ପରୀକ୍ଷିତ ମହାରାଜ ଯେତେବେଳେ ଶୁଣୁଛନ୍ତି ସୁଖଦେବ ଗୋସ୍ୱାମୀ ଯେଉଁ ଲୀଳା ବର୍ଣ୍ଣନା କରୁଛନ୍ତି ଭଗବାନଙ୍କର ତାଙ୍କ ପିତା ମାତାଙ୍କ ସେ ବାତ୍ସଲ୍ୟ ରସ, ସେତେବେଳେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନନ୍ଦ କିମ୍ ଅକରୋତ୍ ବ୍ରହ୍ମନ୍। ହେ ବ୍ରହ୍ମନ୍, ନନ୍ଦ କ'ଣ କରିନଥିଲେ, ନନ୍ଦ କିମ୍ ଅକରୋତ୍ ବ୍ରହ୍ମନ୍, ଶ୍ରେୟ ଏବଂ ମହୋଦୟ କ'ଣ ସେ ଶ୍ରେୟ କାର୍ଯ୍ୟ କରିଥିଲେ। ଯଶୋଦା ଚ ମହାଭାଗା, ଯଶୋଦା ମଧ୍ୟ ମହାଭାଗ୍ୟବତୀ, ପପୌ ଯଶ ସ୍ତନ ହରିମ୍, ଯାହାଙ୍କର ସ୍ତନଙ୍କୁ ହରି ପାନ କରିଥିଲେ, କେତେ ଭାଗ୍ୟବାନ କେତେ ଭାଗ୍ୟବତୀ ସେମାନେ। କହିବାର ଉଦ୍ଦେଶ୍ୟ ଆମେ ମଧ୍ୟ ସେଇଭଳି ଭାବରେ କରିବା, ଭଗବାନଙ୍କ ସହିତ ଯୁକ୍ତ ହେବା। ଆଉ ଗୋଟେ ସ୍ଥାନରେ ଆଉ ଜଣେ ଆଚାର୍ଯ୍ୟ କହିଛନ୍ତି ଯେ କିଏ ଶ୍ରୁତି ଅଧ୍ୟୟନ କରନ୍ତୁ, କିଏ କେଉଁ ଭଗବାନଙ୍କ ଆରାଧନା କରନ୍ତୁ, ଯିଏ ଯାହା କରନ୍ତୁ, କିନ୍ତୁ ମୁଁ ସେଇ ନନ୍ଦ ମହାରାଜଙ୍କର ଯେଉଁ ରହିଛି ଅଗଣାକୁ ବନ୍ଦନା କରୁଛି, ସେଇ ନନ୍ଦ ବନ୍ଦେ ସେଇ ନନ୍ଦ ମହାରାଜଙ୍କ ଅଗଣାକୁ ବନ୍ଦନା କରୁ, ଯେଉଁ ଅଗଣାରେ ଏଇ ଭଗବାନ ଆଜି ବିଭିନ୍ନ ପ୍ରକାର ଲୀଳା କରୁଥିଲେ। ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀ ନାମ, ଇଏ ମଧ୍ୟ ସେ କହିବେ, ଉଦ୍ଧବ ମଧ୍ୟ କହିବେ, ଦଶମ ସ୍କନ୍ଧ 47 ଅଧ୍ୟାୟରେ ଆସିବ। ତେଣୁ ନନ୍ଦଂ ବଧ୍ନିତ ପ୍ରେମ ରସ୍ନେହ ଇତି ଶେଷ, ତେନ ସହ ତେନ ସହ ଅତି ପ୍ରୀତଂ କୃତେ ଇତି ଅର୍ଥ। ନନ୍ଦଂ ବଧ୍ନିତ କହିଲେ ନନ୍ଦଙ୍କ ପ୍ରତି ଆମେ ଅତି ପ୍ରୀତି କରିବା, ନନ୍ଦ ମହାରାଜ ଯିଏକି ଆନନ୍ଦ ପ୍ରଦାନ କରିବେ, ନନ୍ଦ କି ଆନନ୍ଦ ଭୟ ଜୟ କହ୍ନେୟା ଲାଲ କି ବାଲ କି। ନନ୍ଦ କହିଲେ ଆନନ୍ଦ ଘନ, ସିଏ ଭଗବାନ ପୁତ୍ର ରୂପରେ ପ୍ରାପ୍ତ ହୋଇଛନ୍ତି। ଦୁର୍ଗମା ମତିର୍ ଯଶ୍ୟତମ, ଦୁର୍ଗମା ମତି ଯଶ୍ୟତମ କ'ଣ କହିଲେ, ଦୁର୍ମତିମ, ଦୁର୍ମତିମ ଶବ୍ଦର ଅର୍ଥ ହେଉଛି ଆମେ ତାଙ୍କ ମତି ବୁଝିପାରୁ, ଦୁର୍ଗମା ମତି ଯଶ୍ୟତମ, ଦୁର୍ଗମ ଦୁର୍ମତି ଅର୍ଥ ହେଉଛି ଏଇଟା, ତାଙ୍କର ମତିକୁ ଆମେ ବୁଝିପାରିବାନି, ଭଗବାନଙ୍କର ସେ ପିତା ସାଧାରଣ ବ୍ୟକ୍ତି ନୁହନ୍ତି, ଭଗବାନଙ୍କ ପିତା। ତେଣୁ ଏହିଭଳି ଭାବରେ ସରସ୍ୱତୀ ଅର୍ଥ କରିଛନ୍ତି। ଏବଂ ସନାତନ ଗୋଷ୍ଠୀ ମଧ୍ୟ ସେ କଥା କହିଛନ୍ତି, ଦୁଷ୍ଟେତ୍ୱେ ବି ବୃତଂ କୃପୟା ସତ୍ ବ୍ୟବହାର ପ୍ରୟୋଗ, ଦୁଷ୍ଟେ ଦୁର୍ବୃତଂ, ଦୁର୍ବୃତଙ୍କ ଅର୍ଥ ସନାତନ ଗୋଷ୍ଠୀ କହୁଛନ୍ତି ଦୁଷ୍ଟେତ୍ୱେ ବି, ମୁଁ ହେଉଛି ଦୁଷ୍ଟ, କଷ କହୁଛି ପ୍ରକୃତରେ ମୁଁ ହେଉଛି ଦୁଷ୍ଟ, ମୋ ପ୍ରତି ବୃତଂ କହିଲେ କୃପୟା ସତ୍ ବ୍ୟବହାର ପ୍ରୟୋଗ, ମୋ ପ୍ରତି ଏଭଳି ଭାବରେ ବ୍ୟବହାର କରୁଛି, ମୋତେ ହତ୍ୟା କରିବେ, ମୋତେ ଉଦ୍ଧାର କରିବେ, ମୋତେ ତାଙ୍କ ଧାମକୁ ପଠାଇବେ, ଇଏ ତାଙ୍କର କୃପା, ବୃତ ଦୁର୍ବୃତ ସତ୍ ବ୍ୟବହାର ପ୍ରୟୋଗ। ଗୋପାନାଂ ଧନଂ କହିଲେ ଗବାଧୀନାଂ ହରତ କହିଲେ ବଳାତ୍ ଗୃହିତେ ବଳିନାଂ ବହୁନାମ ଏକଦା ମହାନିଷ୍ଠା ଗୃହିତେ ବଳାତ୍ ବଳିନାଂ ବହୁନାମ ମହାନିଷ୍ଠା, କ'ଣ ଅର୍ଥ ମୁଁ ବୁଝିପାରୁନି, ଯାହା ହଉ ଦୁର୍ମତିଂ କହିଲେ ଦୁଷ୍ଟେଷୁ ଅପି ଅନୁକମ୍ପା, ଦୁର୍ମତି ମୋର ମୁଁ ହେଉଛି ଦୁଷ୍ଟ, ମୋ ପ୍ରତି ସେ ଅନୁକମ୍ପା କରିଛନ୍ତି, ମତି ଯଶ ଇତି ବାସ୍ତବ ଅର୍ଥ, ଆର ବାସ୍ତବ ଅର୍ଥ ସରସ୍ୱତୀ ଦେବୀ ଅର୍ଥ ଏ କରିଛନ୍ତି। ତେଣୁ ଏହିଭଳି ଭାବରେ କଂସ ଯେଉଁ କୃଷ୍ଣଙ୍କ ବିରୁଦ୍ଧରେ କହିଲେ ମଧ୍ୟ ସେଇଟା କୃଷ୍ଣଙ୍କର ପୂଜାରେ ପରିଣତ ହୋଇଗଲା। ଏହିଭଳି ଭାବରେ କହିଲା ପରେ 33 ଶ୍ଲୋକରେ କୁହାଯାଉଛି, ଆ ଭିତରେ କ'ଣ ହେଇଛି ଭଗବାନ, ଅବଶ୍ୟ ଏଥିରେ ଲେଖାଯାଇ ନାହିଁ, ଆମର ଶ୍ରୀଶ୍ରୀମନ୍ତ ରାଧାଗୋବିନ୍ଦ ସେ ମହାରାଜ କହୁଥିଲେ ଯେ ଭଗବାନ ସେ ଯେଉଁ ବାଳକ ସାଙ୍ଗ ବାଳକମାନଙ୍କୁ ଆଣିଲେ, ଖାଲି ଆଣିକିରି ରଖିଲେ ନାହିଁ ଷ୍ଟାଡ଼ିୟମ ତାଙ୍କ ମଲ ରଙ୍ଗମଞ୍ଚରେ, ତାଙ୍କ ସହିତ ସେ କୁସ୍ତି କଲେ ଏବଂ ସମସ୍ତେ ଦେଖୁଛନ୍ତି, ଏ କୁହାଗଲା ନା, ଏଇଟା ମଧ୍ୟ ଆମେ ସେଇଟା ଆଚାର୍ଯ୍ୟ ଟୀକାରେ ସେଇଟା କହିଛନ୍ତି ଯେ ଇଏ ମଧ୍ୟ ଏମାନେ ପ୍ରକୃତରେ ମଲକଠାରୁ ବହୁତ ଆହୁରି ଉନ୍ନତ ସ୍ତରରେ ଅଛନ୍ତି। ତେଣୁ ଭଗବାନ ଯେତେବେଳେ ତାଙ୍କ ସାଙ୍ଗପାଳ ସୁଦାମ ସହିତ ବା ବଳରାମ ଅନ୍ୟମାନେ ମଧୁମଙ୍ଗଳ ଏସବୁ ଯେଉଁ ଇଏ କରୁଥିଲେ କୁସ୍ତି କରୁଥିଲେ ସେ ସମୟରେ କେତେବେଳେ ଭଗବାନ ମଧ୍ୟ ହାରି ଯାଉଛନ୍ତି, ସେମାନେ ଜିତି ଯାଉଛନ୍ତି, ଏଭଳି ମଧ୍ୟ ଦେଖାଉଛନ୍ତି ସିଏ, ଏସବୁ ଲୀଳାଟି ବର୍ଣ୍ଣନା କରାଯାଏ ନାହିଁ, ଅନ୍ୟ କେଉଁଠି ଥିବ। ତେଣୁ ଏସବୁ ଦେଖି କଂସର କ୍ରୋଧ ବଢ଼ିଯାଉଛି, କଂସର କ୍ରୋଧ ବଢ଼ିଯାଉଛି। ତେଣୁ ଏହିଭଳି ଭାବରେ ସେ କହୁଛି, ଇଶାରାତ ତାପରେ ପୁଣି 33 ଶ୍ଳୋକରେ କହୁଛନ୍ତି ଯେ ବସୁଦେବସ୍ତୁ ଦୁର୍ମେଧା ବସୁଦେବସ୍ତୁ ଦୁର୍ମେଧା ହନ୍ୟତାମ ଆସୁସତ୍ତମ ଅସତ୍ତମ ସିଏ ଉଗ୍ରସେନ ପିତା ଚାପି ସାନୁଗ ପରପକ୍ଷ ଘ ଏଇଭଳିଆ ବର୍ତ୍ତମାନ କଂସ ଆଦେଶ ଦେଉଛି କାହାକୁ ଯିଏ କେହି ନାହାନ୍ତି ତାଙ୍କର ଆଦେଶ ପାଳନ କରିବା ପାଇଁ ତାଙ୍କର ଯେଉଁ ସୈନ୍ୟମାନଙ୍କୁ ସେ ଦରମା ଦେଇ ଦେଇକି ଆସି ପର୍ଯ୍ୟନ୍ତ ରଖିଥିଲେ ଆଜି ସେମାନେ ତାଙ୍କୁ ତ୍ୟାଗ କରିଦେବେ କଂସକୁ କଂସ କଥା କେହି ଶୁଣିବେ ନାହିଁ ଭଗବାନ ତାକୁ ହତ୍ୟା କରିବେ ବର୍ତ୍ତମାନ ସମୟ ହେଇଗଲା କଂସକୁ ଯେତେବେଳେ କଂସ ଦଶମ ସ୍କନ୍ଧ 36 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କଂସ ଯେତେବେଳେ ଯାଇକିରି କହୁଥିଲା ଅକ୍ରୂରଙ୍କୁ କାରଣ ନାରଦମୁନି ତାଙ୍କୁ କହିଦେଲେ ତୁମେ ତାଙ୍କୁ ଆଣ କୃଷ୍ଣଙ୍କୁ ଏଇଠିକି ଆଣିକି ତାଙ୍କୁ ହତ୍ୟା କର ନାରଦମୁନି ତାଙ୍କୁ ଏଇଭଳି ଭାବରେ ଉପଦେଶ ଦେଲେ ତେଣୁ ସିଏ ଅକ୍ରୂରଙ୍କୁ ଯାଇ କହିଲେ ଯେ ଅକ୍ରୂର ତୁମେ ମୋର ଏକମାତ୍ର ବନ୍ଧୁ ଆଉ କେହି ମୋର ବନ୍ଧୁ ନାହାନ୍ତି ତୁମେ ଯାଇକିରି ବଳରାମ ଏବଂ କୃଷ୍ଣଙ୍କୁ ବୃନ୍ଦାବନରୁ ମଥୁରାକୁ ଆଣ ଏଇଭଳି ଭାବରେ ସେ ସବୁ ତାଙ୍କର ପ୍ରାଣକୁ କହିଦେଇଥିଲେ ଅକ୍ରୂରଙ୍କୁ ଦଶମ ସ୍କନ୍ଧ 36 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଅକ୍ରୂର ଶୁଣିକିରି ସେ କଥା କହିଥିଲେ ଯେ କ'ଣ ତୁମର ଯେଉଁ ଯେଉଁ ପ୍ଲାନ୍ ପ୍ରୋଜେକ୍ଟ ସବୁ ରହିଛି ବହୁତ ସୁନ୍ଦର ରହିଛି ଦଶମ ସ୍କନ୍ଧ 36 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି କିନ୍ତୁ ସିଦ୍ଧ ଅସିଦ୍ଧ ସମଙ୍ଗୁତ୍ୱା ତମ ସ୍ୱାବଧ୍ୟ ମାର୍ଜନ୍ୟ ତୁମର ଯେଉଁ ଏ ଯେଉଁ ଦୁର୍ଭାଗ୍ୟକୁ କ'ଣ ଠିକ୍ କରିବା ପାଇଁ ତୁମେ ଯେଉଁ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରିଛ ଏଇଟା ଠିକ୍ ଅଛି କିନ୍ତୁ କିନ୍ତୁ ସିଦ୍ଧ ଅସିଦ୍ଧ ସମଭୂତ୍ୱା ରାଜନ ମନୀଷିତଙ୍କ ସଦ୍ୟ ତବ ସ୍ୱାବଧ୍ୟ ମାର୍ଜନମ ସିଦ୍ଧ ଅସିଦ୍ଧ ସମଙ୍କୁଜୁଆ ଦୈବଙ୍ଗୀ ଫଳ ସାଧନମ୍ ସେ ପରୋକ୍ଷ ଭାବରେ କହିଥିଲେ ତମେ ପ୍ରକୃତରେ ସିଦ୍ଧି ପ୍ରାପ୍ତ ହୋଇପାରିବ ନାହିଁ ସେ ଭଗବାନ ସିଏ କିନ୍ତୁ ଏ ଶୁଣିନଥିଲେ କଂସ ଶୁଣିନଥିଲେ ତେଣୁ ବର୍ତ୍ତମାନ ଅନ୍ତିମ ସମୟରେ ବର୍ତ୍ତମାନ କଂସ ଏଇଭଳି ଭାବରେ ବିଳବିଳଉଛି ତେଣୁ ସେ କହୁଛନ୍ତି 33 ଶ୍ଳୋକରେ ବସୁଦେବ ସେ ଦୁର୍ମେଧା ବସୁଦେବକୁ ବନ୍ଦୀ କରି ରଖିଛି ତଥାପି ତାଙ୍କୁ ବୋଧେ ସୁଯୋଗ ଦିଆଯାଇଥିଲା ସେ ଶୁଣିବା ପାଇଁ ସେ ପାଖେପାଖେ ବି ଷ୍ଟାଡିୟମ୍ ପାଖରେ ତାଙ୍କର ରହିଥିଲା ପ୍ରିଜନ୍ଟା ରହିଥିଲା ସେ ସାମ୍ନାରେ ବସିନଥିଲେ ସେ ପଛପଟେ ବସିଥିଲେ ତେଣୁ ବସୁଦେବଙ୍କର ପୁତ୍ର ଇଏ ନା ତେଣୁ ବସୁଦେବଙ୍କୁ ମଧ୍ୟ ହତ୍ୟା କରିବା ସେଥିପାଇଁ କହୁଛି ବସୁଦେବ ତୁ ଦୁର୍ମେଧା ବସୁଦେବ ମଧ୍ୟ ଦୁର୍ମେଧା ଦୁର୍ମେଧା କହିଲେ ଦୁର୍ବୁଦ୍ଧି ହନ୍ୟତାମ ଆସୁ ଅସତ୍ତମ ଖୁବ୍ ଶୀଘ୍ର ତାକୁ ହତ୍ୟା କର ଡେରି କର ନା ସାଙ୍ଗେ ସାଙ୍ଗେ ହତ୍ୟା କର ଅସତ୍ତମା ସିଏ ସିଏ ହେଉଛି ଅସତ୍ ବ୍ୟକ୍ତି ଦୁର୍ଜନ ପ୍ରବର ସିଏ ମୁଁ ହେଉଛି ପ୍ରକୃତ ସଜ୍ଜନ ସେମାନେ ସବୁ ଦୁର୍ଜନ ମୁଁ ହେଉଛି ସଜ୍ଜନ ଉଗ୍ରସେନ ପିତା ଚାପି ଉଗ୍ରସେନ ମୋର ପିତା ହେଇକିରି ମଧ୍ୟ ତାକୁ ମଧ୍ୟ ହତ୍ୟା ସାନୁଗ ପରପକ୍ଷଗତ ତାକୁ ମଧ୍ୟ ହତ୍ୟା କର କାହିଁକିନା ସେ ତାଙ୍କର ଅନୁଗାମୀ ହେଇକି ରହୁଛି ପରପକ୍ଷଗ ମୋର ଶତ୍ରୁଙ୍କ ସହ ସେ ମିଳିକି ରହିଛି ତେଣୁ ପିତାଙ୍କୁ ମଧ୍ୟ ହତ୍ୟା କର ପ୍ରକୃତରେ ଇଏ ଯେଉଁ ଉଗ୍ରସେନଙ୍କର ସେ ପୁତ୍ର ନୁହଁ ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି ଯେ ପ୍ରକୃତରେ ତାଙ୍କର ପତ୍ନୀ ଥରେ ଯାଇଥିଲେ ଗୋଟେ ଏଇଭଳି ଭାବରେ ବୁଲାବୁଲି କରୁଥିଲା ସମୟରେ ଗୋଟେ ବହୁତ ସୁନ୍ଦର ବନରେ ଉପବନରେ ସେ ଭ୍ରମଣ କରୁଥିଲେ ତାଙ୍କର ସହଚରୀମାନଙ୍କ ସହିତ ଇଏ ଦ୍ରୁମିଳ ବୋଲି ଜଣେ ଥିଲେ ଦାନବ ଦ୍ରୁମିଳ ଦାନବ ଯେତେବେଳେ ଦେଖିଲେ ଏ ଉଗ୍ରସେନଙ୍କ ପତ୍ନୀଙ୍କର ଏ ସୌନ୍ଦର୍ଯ୍ୟ ଦେଖିଲେ ସେ ମୋହିତ ହେଇଗଲେ ତେଣୁ ସିଏ କ'ଣ କଲେ ନା ଉଗ୍ରସେନ ରୂପରେ ଆସିକି ତାଙ୍କ ସହିତ ମିଶିଥିଲେ ସଙ୍ଗ କରିଥିଲେ ତେଣୁ ଇଏ ତାଙ୍କର ପୁତ୍ର ହେଉଛି ଇଏ ଦୁର୍ମିଳକ ପୁତ୍ର ହେଉଛନ୍ତି କଂସ ପୂର୍ବ ଜନ୍ମରେ ସେ କାଳ ନେଇ ଭଗବାନ ତାକୁ ହତ୍ୟା କରିଥିଲେ ବର୍ତ୍ତମାନ ସିଏ କଂସ ରୂପରେ ଆସିଛି ଭଗବାନ ତାକୁ ବର୍ତ୍ତମାନ ହତ୍ୟା କରିବେ ତେଣୁ ସିଏ କହୁଛନ୍ତି ଉଗ୍ରଚେନ କିନ୍ତୁ କଂସ ଏକଥା ଜାଣିନି କଂସ କହୁଛି ମୋର ପିତା ହେଉଛନ୍ତି ଉଗ୍ରସେନ ଉଗ୍ରସେନ ହେଲେ ମଧ୍ୟ ପିତା ଚାପି ମୋର ପିତା ହେଲେ ମଧ୍ୟ ସାନୁଗ ପରପକ୍ଷଗତ ସିଏ ଏଇ ଯେଉଁ ବସୁଦେବଙ୍କର ଅନୁଗାମୀ ହେଇକରି ମୋର ପରପକ୍ଷ ମୋର ଶତ୍ରୁଙ୍କ ପକ୍ଷରେ ରହିଛନ୍ତି ତେଣୁ ତାଙ୍କୁ ବନ୍ଦୀ କରାଯାଇଛି କିନ୍ତୁ ତଥାପି ତାଙ୍କୁ ହତ୍ୟା କର ହନ୍ୟତାମ ତାଙ୍କୁ ଶୀଘ୍ର ହତ୍ୟା କର ତେଣୁ ଏଇଭଳି ଭାବରେ ବିଶ୍ୱନାଥ ଚକ୍ରବୀର ଠାକୁର ତାଙ୍କ ଭାଷ୍ୟରେ କହୁଛନ୍ତି ଏ ଯେଉଁ ଆର ଅର୍ଥ ମଧ୍ୟ ଆସିବ ନା, ଅଲଗା ଅଲଗା ଅର୍ଥ ଆସିବ। ତେଣୁ ସରସ୍ୱତୀ ଦେବୀ ଭାଷ୍ୟକ ଅର୍ଥ କରିବେ। ଦୁର୍ଗମ ବୁଦ୍ଧି ବସୁଦେବସ୍ୟ ହନ୍ୟତାଂ ଗମ୍ୟତାଂ ସର୍ବ ସର୍ବୈ ରାଶ୍ରିତୟାତ ମିତ୍ୟର୍ଥ। ବିଶ୍ୱନାଥ ଠାକୁର କହୁଛନ୍ତି ଦୁର୍ଗମ ବୁଦ୍ଧି ବସୁଦେବ ବସୁଦେବସ୍ୟ ଦୁର୍ମେଧା ଦୁର୍ଗମ ବୁଦ୍ଧି ବସୁଦେବସ୍ୟ ହନ୍ୟତାଂ ଗମ୍ୟତାଂ ସର୍ବୈ ଆଶ୍ରୀ ଆଶ୍ରୀୟତା ମିତ୍ୟର୍ଥ। ହନ୍ୟତାମର ଆଉ ଗୋଟେ ଅର୍ଥ ହେଉଛି ଗମ୍ୟତାମ। ଗମ୍ୟତାମ କହିଲେ ସମସ୍ତେ ତାଙ୍କର ଆଶ୍ରୟ ନିଅ, ସମସ୍ତେ ତାଙ୍କ ଆଶ୍ରୟ ନେବେ। ବର୍ତ୍ତମାନ କଂସର ଆଶ୍ରୟ କିଏ ରହିବେ କି, ବସୁଦେବଙ୍କ ଆଶ୍ରୟ ସମସ୍ତେ ରହିବେ। ତେଣୁ ଆଉ ଯେଉଁ କହିଲେ ଅସତ୍ୟମ, ଅସତ୍ୟମ ଅର୍ଥ ହେଉଛି ନ ବିଦ୍ୟତେ ସତ୍ୟମ ଯସ୍ମାତ୍ ସ, ଯାହାଙ୍କ ଠାରୁ ଆଉ କିଛି ଉନ୍ନତ ଆଉ କେହି ନାହାନ୍ତି ସେ ହେଉଛନ୍ତି ଅସତ୍ୟମ। ଯାହାଙ୍କ ଠାରୁ ଆଉ କିଛି ଅଧିକ ସତ୍ୟ ନାହିଁ, ଭଗବତ ଗୀତାରେ ଯେମିତି ଭଗବାନ କହିଲେ ମତ ପରତରଂ ନାନ୍ୟତ୍ କିଞ୍ଚିତ୍ ଅସ୍ତି ଧନଞ୍ଜୟ। ତେଣୁ ସତ୍ୟମ ବା ଇଏ ହେଉଛି ସବୁଠାରୁ କ'ଣ, ସତ୍ 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 ବସ୍ତୁ, ଆଙ୍କ ଠାରୁ ଆଉ କିଛି ଉନ୍ନତ କିଛି ସତ୍ୟ ବସ୍ତୁ ନାହିଁ। ନ ବିତ୍ୟତେ ସତ୍ୟମ ଯସ୍ମାତ୍, ସେ ହେଉଛନ୍ତି ଅସତ୍ୟମ। ଅ ମାନେ ନୁହଁ, ସତ୍ୟମ ତାଙ୍କ ଠାରୁ ଆଉ କେହି ଅନ୍ୟ କେହି ନାହାନ୍ତି, ସତ୍ୟମ ଆଉ କେହି ନାହାନ୍ତି, ଇଏ ହେଉଛି ଶ୍ରେଷ୍ଠ ବ୍ୟକ୍ତି, ଏଭଳି ଭାବରେ ଅସତ୍ୟମ। ଏବଂ ପରସ୍ୟ ପରପକ୍ଷ କୁହାଗଲା ନା, ପରପକ୍ଷକ ପରପକ୍ଷର ଅର୍ଥ ହେଉଛି ସରସ୍ୱତୀ ଦେବୀ କ'ଣ କହୁଛନ୍ତି ନା, ପର କହିଲେ ପରମେଶ୍ୱରସ୍ୟ, ପରସ୍ୟ କହିଲେ ପରମେଶ୍ୱରସ୍ୟ, ପକ୍ଷ ଭଗବାନ ପକ୍ଷରେ ଅଛନ୍ତି, ଗଛ ଇତି ସ ଭଗବାନଙ୍କ ପକ୍ଷରେ ସେ ଅଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ପରପକ୍ଷକ ଏ ପରମେଶ୍ୱରଙ୍କ ପକ୍ଷରେ ଆମେ ଯାଇଛେ, ଆମେ ସବୁ ପରପକ୍ଷକ ନା, ପରମେଶ୍ୱରଙ୍କ ଅଧୀନରେ ରହିଛେ, ଭଗବାନ ଶରଣରେ ଆମେ ଅଛେ। ତେଣୁ ଆଜି କ'ଣ ସବୁ ହତ୍ୟା କରିବା, ତେଣୁ ଏଇଭଳି ଭାବରେ ଯେତେବେଳେ କୁହାଯାଉଛି ଚଉତିରିଶ ଶ୍ଳୋକରେ କୁହାଯାଉଛି, ଏବଂ ବିକଥ ମାନେ ବୈ କଂସେ ପ୍ରକୃପିତୋ ବ୍ୟୟ ଲଘିମ୍ନୋ ଲଘିମ୍ନୋତ୍ପତ୍ୟତରସା ମଞ୍ଚମ ଉତଙ୍ଗ ଉତ୍ତୁଙ୍ଗ ମାରୁହତ। ଭଗବାନ ଡେଇଁଲେ, ସେ ମଞ୍ଚ ଉପରୁ ଡେଇଁଲେ, ବହୁତ ଉଚ୍ଚା ମଞ୍ଚରେ ଥିଲା କଂସ। ଏବଂ ବିକଥ ମାନେ ଏହିଭଳି ଭାବରେ କଂସେ ଏବଂ କହିଲେ ପୂର୍ବକ୍ରମେଣ ବିକଥ ମାନେ ବିକଥ ଯେଉଁ କଥା କହୁଥିଲା ସବୁ ଏ କୁକଥା ସବୁ କହୁଥିଲା ବିକଥ ମାନ ଶ୍ଲାଘ ମାନେ ସତୀ ବିକଥ ମାନେ। ତେଣୁ ପ୍ରକୃପିତ ଇଏ ସଂକ୍ରୋଧ, ଭଗବାନଙ୍କୁ ମଧ୍ୟ କ୍ରୋଧ ଆସିଲା। ଭଗବାନ କଂସକୁ କ୍ରୋଧ ଦେବା ପାଇଁ ଏସବୁ ବ୍ୟବସ୍ଥା କରିଥିଲେ। ଭଗବାନ ଯେତେବେଳେ କଂସ ଯେତେବେଳେ ଏଭଳି କହିଲେ ଭଗବାନ ମଧ୍ୟ କ୍ରୋଧ ଆସିଲା। ପ୍ରକୃପିତ କାହିଁକି ନା, ତାଙ୍କ ପିତାଙ୍କ ବିରୁଦ୍ଧରେ କହୁଛନ୍ତି, ବସୁଦେବଙ୍କ ବିରୁଦ୍ଧରେ କହୁଛନ୍ତି, ନନ୍ଦଙ୍କ ବିରୁଦ୍ଧରେ କହୁଛନ୍ତି, ଦୁର୍ମତି ଦୁର୍ମେଧା ଏସବୁ କହୁଛନ୍ତି। ତେଣୁ ଅବ୍ୟୟ ଭଗବାନ ହେଉଛନ୍ତି ଅବ୍ୟୟ ଶ୍ରୀକୃଷ୍ଣ, ତାଙ୍କର କିଛି ବ୍ୟୟ ନାହିଁ, ତାଙ୍କ କ୍ରୋଧ ହେଲେ ମଧ୍ୟ କିଛି ଅସୁବିଧା ନାହିଁ, ସେ ଯାହା ସେଇଆ। ଲଘିମ୍ନା କହିଲେ ଲଘୁତୟା, ତରସା କହିଲେ ବେଗେନ ଉତ୍ପତ୍ତି ଉତ୍ଥାୟ, ଉତ୍ତୁଙ୍ଗମ କହିଲେ ଉନ୍ନତ ମଞ୍ଚଂ ଆରୁହତ। ଭଗବାନ କ୍ରୋଧରେ କ'ଣ କଲେ ନା, ଗୋଟିଏ ଡିଆଁ ମାରିଲେ ସେଇଠିକି, ଗୋଟିଏ ଡିଆଁ ଯାଇ ସେଠି ପହଞ୍ଚିଗଲେ, ସେ ଆଉ ଚଢ଼ିକିରି ଗଲେ ନାହିଁ, ଗୋଟିଏ ଡିଆଁ ମାରିଲେ। ସେ କୁହାଗଲା ନା ତରସା, ତରସା ଶବ୍ଦରୁ ଜଣାପଡ଼ୁଛି ଏଇଥିବ ବେଗେନ, ଏତେ ବେଗରେ ଗଲେ କେହି ଦେଖିପାରିବନି କେତେବେଳେ ସେ ଯାଇ ପହଞ୍ଚିଗଲେଣି ମଞ୍ଚ ଉପରେ ତରସା। ଭଗବାନ ପ୍ରକୃପିତ, ଭଗବାନ ବହୁତ କ୍ରୋଧିତ ହେଇକିରି ପ୍ରକୃଷ୍ଟ ରୂପେଣ କୁପିତ ହେଇଗଲେ ଭଗବାନ, କିନ୍ତୁ ଅବ୍ୟୟ ସିଏ ଯାହା ହେଲେ ମଧ୍ୟ ସେ ଅବ୍ୟୟ ଶ୍ରୀକୃଷ୍ଣ। ଲାଗିମ୍ନା ଲଘୁତୟା ଏ କଂସ ପାଖକୁ ଯାଇ ପହଞ୍ଚିଗଲେ, ଲଘିମ୍ନା ଲଘୁତୟା ତରସା ତାଙ୍କ ପାଖକୁ ଯାଇ ପହଞ୍ଚିଗଲେ, ମଞ୍ଚ ସବୁଠୁ ଶ୍ରେଷ୍ଠ ମଞ୍ଚରେ ସେ ବସିଥିଲା, ମଞ୍ଚରୁ ପଡ଼ି ମାମୁଁ ମଲା ଏ ମଞ୍ଚ ରକ୍ଷା କଲା, ଆମେ ଶୁଣୁଥିଲୁ ଏ ମଞ୍ଚ ଉପରେ ବସି ବସାନ କଂସ ବସି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସ୍ୱ ଭକ୍ତ ଦ୍ରୋହ ଶ୍ରବଣାତ୍ ପ୍ରକୃପିତ। ଭଗବାନଙ୍କୁ ନିନ୍ଦା କଲେ ଭଗବାନ ଯେତେ କିଛି ତାଙ୍କ ପାଇଁ କ୍ରୋଧ ଆସିବ ନାହିଁ, କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କର ନିନ୍ଦା କଲେ ଭଗବାନ ତାଙ୍କ କ୍ରୋଧ ଆସିବ। ନୃସିଂହଦେବ ଭକ୍ତଙ୍କୁ ଦ୍ରୋହ କଲା ତେଣୁ ଭଗବାନ କ୍ରୋଧ ଆସିଲା, ନୃସିଂହଦେବଙ୍କ କ୍ରୋଧ ଆସିଲା। ତେଣୁ ସ୍ୱଭକ୍ତ ଦ୍ରୋହ ଶ୍ରବଣାତ୍ ପ୍ରକୁପିତ, ଭଗବାନ ସେଥିପାଇଁ କୁପିତ ହେଲେ। ଯେମିତି ଭଗବାନ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଜଗାଇ ମାଧାଇ ଯେତେବେଳେ ଆଘାତ କଲେ, ନିତ୍ୟାନନ୍ଦ ପ୍ରଭୁଙ୍କୁ ଆଘାତ କଲେ, ତାଙ୍କ ଭିତରୁ ଜଣେ ଆଘାତ କଲେ, ସେତେବେଳେ ଭଗବାନ କ୍ରୋଧ ପ୍ରକାଶ କଲେ ମହାପ୍ରଭୁ। ଯଦିଓ ସେ କୌଣସି ଚକ୍ର ଧାରଣ କରିବେ ନାହିଁ ବୋଲି ଆସିଥିଲେ, ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ସେ ଅସ୍ତ୍ର ଧାରଣ କରିଦେଲେ, ଯେଉଁ ରହିଛନ୍ତି ତାଙ୍କର ସୁଦର୍ଶନ ଚକ୍ରକୁ ଆହ୍ୱାନ କଲେ, ତାଙ୍କ କୋପ ପ୍ରଦର୍ଶନ କଲେ, ପୁଣି ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ପ୍ରାର୍ଥନା କରି ତାଙ୍କୁ ସେଥିରୁ କ୍ଷାନ୍ତ କରେଇଲେ, ନହେଲେ ଭଗବାନ ମହାପ୍ରଭୁ ତାଙ୍କୁ ହତ୍ୟା କରିଥାନ୍ତେ ସେଇ ଚକ୍ର ମାଧ୍ୟମ, ସୁଦର୍ଶନ ଚକ୍ର ମାଧ୍ୟମରେ। ତେଣୁ ଭଗବାନ ତାଙ୍କ ପ୍ରତି କ'ଣ, ଭଗବାନଙ୍କ ପ୍ରତି ଆମେ ଯଦି ଦ୍ରୋହ କରୁଛେ ବା କିଛି ଅପରାଧ କରୁଛେ, ଭଗବାନ ସେଇଟାକୁ ସହି ନେବେ, କିନ୍ତୁ ତାଙ୍କର ଭକ୍ତଙ୍କ ପ୍ରତି ଅପରାଧ କଲେ ଭଗବାନ ସହିପାରିବେ ନାହିଁ। ଦୁର୍ବାସା ମୁନିଙ୍କ ପ୍ରସଙ୍ଗରେ ସେଇଟା ବର୍ଣ୍ଣନା କରାଯାଇଛି, ନବମସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି। ଆମ ଭକ୍ତ ପରାଧୀନୁ ହି ଅସ୍ୱତନ୍ତ୍ର ଇବ ଦ୍ୱିଜ ସାଧୁ ବିର୍ଗସ୍ତ ହୃଦୟ ଭକ୍ତୈର୍ ଭକ୍ତଜନ ପ୍ରିୟ। ବ୍ରାହ୍ମଣ ପ୍ରଥମଥର ପାଇଁ ଭଗବାନ ତାଙ୍କର ଇତିହାସରେ ବା ଯାହା ବି ହଉ ତାଙ୍କର ଚରିତ୍ରରେ ଗୋଟେ ବ୍ରାହ୍ମଣକୁ ସେ ଫେରେଇ ଦେଲେ, ବ୍ରାହ୍ମଣ ଦେବା ହେଲେ ମଧ୍ୟ ସେ ବ୍ରାହ୍ମଣକୁ ରକ୍ଷା କଲେ ନାହିଁ, ଫେରେଇ ଦେଲେ। ତେଣୁ ସ୍ୱଭକ୍ତ ଦ୍ରୋହ ଶ୍ରବଣାତ୍ ପ୍ରକୃପିତ ପ୍ରକୃଷ୍ଟ କୋପେନ ପି ଜୀବାନାମ ଇବ ନାସ୍ତି ବୟୋଜସ୍ୟ ସ ଜୀବାନାମ ଇବ ନାସ୍ତି ବୟୋ ଅବ୍ୟୟ ବୋଲି କୁହାଗଲା ନା, ଆମେ ଆମେ ବ୍ୟୟ, ଆମର ସବୁ ବ୍ୟୟ ହେଇଯାଉଛି, ଆମେ ବୁଦ୍ଧି ଫୁଦ୍ଧି ଏସବୁ ନଷ୍ଟ ହେଇଯିବ, ଆମେ ଯଦି କ୍ରୋଧ ଆସିବ ଆମେ ସବୁ ନଷ୍ଟ ହେଇଯିବ, ବ୍ୟୟ ହେଇଯିବ ଆମର, କିନ୍ତୁ ଭଗବାନ ହେଉଛନ୍ତି ଅବ୍ୟୟ। ଜୀବ ଭଳି ସେ ନୁହନ୍ତି, ଲଘିମ ନା କହିଲେ ସର୍ବଦୃଷ୍ଟା ସର୍ବଦୃଷ୍ଟା ଅଲକ୍ଷିତ ମିତି ଭାବ, ସର୍ବଦୃଷ୍ଟା ଲକ୍ଷିତ ଲକ୍ଷିତ ମିତି। ଭଗବାନ ତରସା ଯାଇକି ପହଞ୍ଚିଗଲେ, କେହି ଦେଖିପାରିଲେ ନାହିଁ କେତେବେଳେ ଯାଇ ପହଞ୍ଚିଗଲେଣି ସେଇ ମଞ୍ଚ ଉପରେ, ଯେମିତି ମଧ୍ୟ ସବୁ ଏଇଠି ଅଛନ୍ତି, ପୁଣି ଯାଇକି ପହଞ୍ଚିଗଲେଣି, ଆଉ ପ୍ରସାଦ ହଲରେ ପହଞ୍ଚିଗଲେଣି, କେତେବେଳେ ପହଞ୍ଚିଗଲେ କେହି ଜାଣିପାରିବେ ନାହିଁ। ସେଇଭଳି ଭାବରେ ତେଣୁ ଏ ଯେଉଁ 34 ଶ୍ଲୋକରେ କୁହାଯାଉଛି, ଶ୍ରୀଧର ସ୍ୱାମୀ କହୁଛନ୍ତି ଅବ୍ୟୟ କହିଲେ ଅଶ୍ରମ, ଭଗବାନ ଯେ ଶ୍ରମ କରୁଛନ୍ତି ତାଙ୍କ ଅବ୍ୟୟ କହିଲେ ତାଙ୍କର ଶ୍ରମ କିଛି ନାହିଁ, ଅଶ୍ରମ। ଲାଘିମନା କହିଲେ ରାଘବେନ, ତେଣୁ ତାଙ୍କୁ ଲାଘବ ଶବ୍ଦ ଏଇଟା ମୁଁ ଟିକେ ବୁଝିପାରୁନାହିଁ, ଯାହା ବି ହଉ ଲାଘିମନା। ସନାତନ ଗୋସ୍ୱାମୀ କହୁଛନ୍ତି ବୈ କହିଲେ ନିଶ୍ଚୟ ଏବଂ ବିକତମାନେ ବୈ ଶବ୍ଦ ବ୍ୟବହାର କରାଗଲା, ବୈ ଶବ୍ଦ ହେଉଛି କହିଲେ ନିଶ୍ଚିନ୍ତ ଭାବେ ପ୍ରକୃପିତ ଅତି କ୍ରୋଧଂ ସନ୍, ଭଗବାନ ବହୁତ କ୍ରୋଧିତ ହୋଇଗଲେ। ତେଣୁ ଉତ୍ତରୋତ୍ତର ଦୁରୁକ୍ତି ଆଧିକ୍ୟାତ୍, ଏ ଯେଉଁ ପ୍ରଥମେ କହିଲେ କଂସ କ'ଣ କହିଲେ ଦୁର୍ବତୌ, କୃଷ୍ଣଙ୍କୁ କହିଲେ ଦୁର୍ବତୌ, କୃଷ୍ଣଙ୍କର ତାଙ୍କ ପକ୍ଷେ କୃପା ଆସିଲା ନାହିଁ। ତାପରେ କହିଲେ ବସୁଦେବା ଆତ୍ମ ଯେଉଁ ସେଇ ତାଙ୍କୁ କହିଲେ ତାଙ୍କର କିଛି କୃପା ଆସିଲା ନାହିଁ। ଗୋପାନାଂ ଗୋପମାନଙ୍କ ବିଷୟରେ ଯେତେବେଳେ କହିଲେ ସେତେବେଳେ ଭଗବାନ କ୍ରୋଧ ଆସିଲା। ତାପରେ ନନ୍ଦଂ ବଧ୍ନିତ ନନ୍ଦକୁ ବନ୍ଦୀ କରିବା ପାଇଁ କହିଲେ ଭଗବାନ କ୍ରୋଧ ବଢ଼ିଲା। ତାପରେ ବସୁଦେବ ବସୁଦେବଙ୍କୁ ଦୁର୍ମ୍ୟତା କହିଲେ ତେଣୁ ତାଙ୍କର ଆହୁରି କୋପ ବଢ଼ିଲା। ହନ୍ୟତାମ ଖାଲି ଦୁର୍ମ୍ୟତା କହିଲେ ତାଙ୍କୁ ହତ୍ୟା କର ବୋଲି କହିଲେ। ତେଣୁ ଉଗ୍ରସେନ ଉଗ୍ରସେନଙ୍କୁ ପୁଣି ଯେତେବେଳେ କହିଲେ ସେତେବେଳେ ତାଙ୍କର କ୍ରୋଧ ଆହୁରି ବଢ଼ିଲା। ତେଣୁ ପ୍ରକୃପିତା ଶବ୍ଦ ବ୍ୟବହାର କରାଯାଇଛି। ଉତ୍ତରୋତ୍ତର ଦୁରୁକ୍ତି ଆଧିକ୍ୟାତ୍, ଇଏ ଆର କଂସ ରହୁଛି ଇଏ ଦୁରୁକ୍ତି, ସିଏ ଭାବୁଛି ଏମାନେ ହେଉଛନ୍ତି ଦୁଷ୍ଟ ବ୍ୟକ୍ତି, କିନ୍ତୁ ନିଜେ ପ୍ରକୃତରେ ଦୁଷ୍ଟ ବ୍ୟକ୍ତି। ତେଣୁ ଭଗବାନ ଯାଇ ପହଞ୍ଚିଗଲେ, କିନ୍ତୁ ଆମର ସମୟ ଆସି ପହଞ୍ଚିଗଲା, ଆମେ ଆଉ ଆଗକୁ ଯାଇପାରିବା ନାହିଁ। ତେଣୁ ଭଗବାନ କଂସ କୃଷ୍ଣ ଏବଂ କଂସ କୃଷ୍ଣ ଭର୍ସସ୍ କଂସ ବର୍ତ୍ତମାନ ଲଢ଼େଇ ହେବ, ଲଢ଼େଇ କ'ଣ ହେବ, କୃଷ୍ଣ ଭଗବାନ କ'ଣ କଂସ ସହିତ ଲଢ଼େଇ, କଂସ କ'ଣ ଭଗବାନଙ୍କ ସହିତ ଲଢ଼େଇ କରିବ, 19 ବର୍ଷ ପାଖାପାଖି ସେ ଭୟ କରୁଥିଲା। ଏସବୁ କଥା ଆସିବ, ଆମେ ଆସନ୍ତାକାଲି ଆଲୋଚନା କରିବା, ବହୁତ କଥା ରହିଛି। ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜନ ପର୍ଯ୍ୟଟନ ମହିମ କ'ଣ ଚିନ୍ତୟାନ ହୃଷିକେଶ ଆପଶ୍ୟକ ତନ୍ମୟଂ ଜଗତ, ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କଥା। ସେ ଯାହା କରୁଥିଲା ସବୁବେଳେ ଋଷିକେଶ ଭଗବାନଙ୍କୁ ଚିନ୍ତା କରୁଥିଲା। ଆସିନ ଯେତେ ବସି ଯେଉଁଠି ବସୁଛି ଚିନ୍ତା କରୁଥିଲା। ସମ୍ବିଷନ କେଉଁଠି ଆରାମ ନେଇ କରିଛି ବା ଗଡ଼ି ପଡ଼ୁଛି ଶୋଇପଡ଼ିଛି ସେତେବେଳେ ମଧ୍ୟ ଚିନ୍ତା କରୁଥିଲା। ଯେଉଁଠି ବସୁଥିଲା ତିଷ୍ଠନ ଯେଉଁଠି ରହିଥିଲା ଚିନ୍ତା କରୁଥିଲା। ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜନ ଖାଉଥିଲା ମଧ୍ୟ ଖାଉଥିଲା ମଧ୍ୟ ଚିନ୍ତା କରୁ କେତେବେଳେ ଆସିଛ କି ମୋତେ ହତ୍ୟା କରିଦେବ କି। ଭୁଞ୍ଜନ ପର୍ଯ୍ୟଟନ ମହିମ ସେ ମଧ୍ୟ ରାଜଶାସନ କରୁଥିଲା। ଦେବତାମାନେ ଭୟ କରି ରହୁଥିଲେ ତାକୁ, ଦେବତାମାନେ ମଧ୍ୟ ରହିଛନ୍ତି ବର୍ତ୍ତମାନ ଲୁଚିକି ରହିଛନ୍ତି, କଂସବଧ ହେଇନାହିଁ ତେଣୁ ତଥା ତାଙ୍କର ଭୟ ରହିଛି। କିନ୍ତୁ କଂସବଧ ହବ ସେତେବେଳେ ତାଙ୍କ ସେମାନେ ଆସିବେ, ସେନକୁ ଆସିବେ, ସେମାନେ ନୃତ୍ୟ କରିବେ, ସେମାନେ ସେଠି ଅଲକ୍ଷ୍ୟ ଭାବରେ ନୃତ୍ୟ କରୁ ଆନନ୍ଦିତ ହେଉଛନ୍ତି। କିନ୍ତୁ କଂସ ମରିଲା ପରେ ସେମାନେ ସବୁ ଆସିବେ, ଦେବତାମାନେ ଆସିବେ। ଏଇଟା ଆମେ କହିଥିଲେ ଇଣ୍ଟରନ୍ୟାସନାଲ ନୁହେଁ, ଏଇଠି ଇଣ୍ଟରପ୍ଲାନେଟାରୀ ମ୍ୟାଚ୍ ଚାଲିଛି, ଭଲ ଯୁଦ୍ଧ କଂସବଧ ହବ। ଇଣ୍ଟ୍ରା ୟୁନିଭର୍ସ ଇଣ୍ଟରପ୍ଲାନେଟାରୀ ତେଣୁ ଏଇଭଳି ଭାବରେ ଭଗବାନ ଯାଇ ପହଞ୍ଚିଗଲେ। ସେ ଯେଉଁ ଏତେ ବର୍ଷକର ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟଟନ ମହି ଚିନ୍ତୟାନ ଋଷିକେଶ, ଋଷିକେଶକୁ ଯାହାକୁ ଚିନ୍ତା କରୁଥିଲେ ସବୁବେଳେ, ଚିନ୍ତୟାନ ଋଷିକେଶ ଅପଶ୍ୟତ୍ତାନ ମୟଂ ଜଗତ, ସବୁଠାରେ ସେ ତାକୁ ଦେଖୁଥିଲେ। ଆଜି ସେ ଆସି ପହଞ୍ଚିଗଲେ ତାଙ୍କ ସାମ୍ନାରେ। ବର୍ତ୍ତମାନ କଂସ ଆଉ କୃଷ୍ଣଙ୍କର ବର୍ତ୍ତମାନ ଯୁଦ୍ଧ ହେବ, ଆମେ ଆସନ୍ତାକାଲି ସେ ଯୁଦ୍ଧକୁ ଆସ୍ୱାଦନ କରିବା, ଆମର କଥାକୁ ଟିକେ ବିଶ୍ରାମ ଦେବା। ଆଜି ହଁ ଆଜି ସବୁ ଚାଲିବ କଂସ, ଇଏ ଯେଉଁ ବାଦ୍ୟ ଏଇ ଶଙ୍ଖ ବାଦ୍ୟ ବାଜିଲା ବର୍ତ୍ତମାନ, ବାଦ୍ୟ ବନ୍ଦ କରିଦେଲେ କିନ୍ତୁ ସେପଟେ ବାଦ୍ୟ ବାଜୁଛି ବର୍ତ୍ତମାନ, ବାଜିବ ସ୍ୱର୍ଗରେ ବାଜିବ ବାଦ୍ୟ ବାଜିବ, ଏ ସ୍ୱର୍ଗରେ ବାଦ୍ୟ ବାଜିଲା, ଶଙ୍ଖ ଶଙ୍ଖନାଦ ହେଲା। ତେଣୁ ବର୍ତ୍ତମାନ କଂସ ଏବଂ କୃଷ୍ଣଙ୍କର ଫାଇଟିଂ ଚାଲିବ, ଆମେ ଆସନ୍ତାକାଲି କଥାକୁ ଆଗେଇବା, ଆମ କଥାକୁ ବିଶ୍ରାମ ଦେବା। କାହାର କିଛି ପ୍ରଶ୍ନ ଅଛି ବା କିଛି ସନ୍ଦେହ ଅଛି ବା ଆମ କଥାରେ କିଛି ଭୁଲଭାଲ ହେଇଯାଇଛି ଯଦି, ତେଣୁ 35 ଶ୍ଳୋକରୁ ଆସନ୍ତାକାଲି ଆରମ୍ଭ କରିବା। ଆଜି 29 34 ଏ 6 ଶ୍ଳୋକ ଆଲୋଚନା ହେଲା, ପ୍ରାୟ 5-6 ଶ୍ଳୋକ ଆଲୋଚନା ହେଉଛି ସବୁଦିନେ। ଏ 50 ଶ୍ଳୋକ ଅଛି, 50 ଅଛି, 7-8 ଦିନ ଲାଗିବ ଆହୁରି। ଯାହା ହଉ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌରଭକ୍ତବୃନ୍ଦ କି ଜୟ ଗୌର ପ୍ରମାନନ୍ଦେ। ହଉଥିଲା।